श्रीमद्भागवतम दशम स्कंद षड्चाश अध्याय श्लोक 50 आज हाफ सेंचुरी हम बहुत तो ना कौन करवा आनब हिंदी आज पढ़ मोबाइल पढ़ हाँ
पचास नंबर
पुनः पुनः स्मारयन्ति पुनः पुनः स्मारयन्ति नन्दगोपासुतं बत नन्दगोपासुतं बत श्रीनिकते तत्पदके श्रीनिकते तत्पदके विस्मर्तुं नैव शक्नुमः विस्मर्तुं नैव शक्नुमः पुनः पुनः स्मारयन्ति नन्दगोपासुतं बत श्रीनिकेतैस्तत्पदकैः विस्मर्तुं नैव शक्नुमः पुनः पुनः स्मारयन्ति नन्दगोपासुतं बत विस्मर्तुं नैव शक्नुमः पुनः पुनः स्मारयन्ति नन्दगोपासुतं बत श्रीनिकेते तत्पदके विस्मर्तुं नैव शक्नुमः अपन सेट पढ़ सीट सुधार पुनः पुनः स्मारयन्ति नन्दगोपासुतं बत श्रीनिकेते तत्पदके विस्मर्तुं विस्मर्तुं नैव शक्नुमः हरे कृष्ण गृहस्थ भक्त सज्जन बृंद मातृवृंद पूर्ववर्धारि बृंद पूजारी बृंद समस्त को आम आम दर्शक बृंद समस्त आम आम अणसर तिथि जगन्नाथ अणसर तिथि कालीठ आरंभ हो गला आज द्वितीय दिवस द्वितीय द्वितीय अणसर एथर दुईटा अणसर हो द्वितीय अणसर द्वितीय दिवस आज तेणु आज आरनाथ पाखे बहुत प्रकार भिड़ लगी अवश्य तो आज सुध करोना रही कौन दर्शन कमी हो कौन तो जानी अवश्य जहा हो आरनाथ महाप्रभु जाऊे सब अणसर समय जगन्नाथ दर्शन न पाइक से जाऊँ से अणसर दर्शन करुले जामती आम वर्णना कर भक्ति सिद्धांत सरस्वती ठाकुर वर्णना कर जो भाई भाव गोपी मैंने रास लीला रे भगवान अंतर्ध्यान हो गले खोजी बुले खोजी बुले जा गोटे स्थान रे भगवान चतुर्भुज रूप से देखाई से भाव ये भगवान जगन्नाथ गोपीनाथ से अंतर्ध्यान होकर रही तेणु से गोपी भाव महाप्रभु राधाराणी भाव जा दर्शन कले गोपी मैंने देखिले चतुर्भुज रूप से कि राधा पाखे से चतुर्भुज रूप धारण करें ना दुई भुज आसीगला आई भुज उभगला तेणु से भाव में महाप्रभु पाखे सी भगवान गोपीनाथ से दर्शन देले से पथर तरड़ी गला ये सब कथ रही अलरनाथ कथा जहाँ भी हो आम से भगवान गोपीनाथ कथा गोपी मान कथा कहते ये तीनोटी श्लोक से कहते केमी भूली पारू ना आम जिते चेष्टा कृष्ण को स्मरण करने सब भूली जा माड़ी में हाथ रखिकी जप करने सब व्यवस्था कले भगवान कथा भगवान न भूलियापाई कि माड़ी में हाथ बसला मान भगवान भूल मन चलला କେତେ କ'ଣ ଚେଷ୍ଟା କରୁଛେ ସକାଳୁ ଉଠି ରାତି ପର୍ଯ୍ୟନ୍ତ ଟିକିଏ ଭଗବାନଙ୍କୁ ମନସ୍ମରଣ କରିବା, କିନ୍ତୁ ବିଲକୁଲ କିନ୍ତୁ ଗୋପୀମାନଙ୍କ ପାଖରେ ଅଲଗା। ଗୋପୀମାନେ ଯେତେ ଚେଷ୍ଟା କରୁଛନ୍ତି ତାଙ୍କୁ ଭୁଲିଯିବା, ସିଏ ତାଙ୍କୁ ଚିନ୍ତା କଲେ ସବୁ ପ୍ରକାର ଦୁଃଖ ଆସୁଛି, ମନ ଦୁଃଖ ହେଉଛି, ସବୁ ଯେତେ ଚେଷ୍ଟା କରୁଛନ୍ତି ଭୁଲି ପାରୁନାହାନ୍ତି। ଗତ ଶ୍ଳୋକରେ ଆମେ ଶୁଣୁଥିଲେ, ସରିତ୍ ଶୈଳ ବନୋଦେ ସା ଗାବୋ ବେଣୁ ରବା ଇମେ ସଂକର୍ଷଣ ସହାୟନ କୃଷ୍ଣେ ନା ଚରିତା ପ୍ରଭୁ। ଏସବୁ ଯେତେ ଯୁଆଡ଼େ ଗଲେ ତ ସବୁଆଡ଼େ କୃଷ୍ଣ। ଆଉ ଆମର ଶିଶୁ ଆମର ସେ ଗୁରୁ ପ୍ରଭୁପାଦ ମହାରାଜ କହନ୍ତି, ଆପଣଙ୍କର ପ୍ରିୟ ପୁତ୍ର କନ୍ୟା ଏମାନେ ସବୁ ଆପଣଙ୍କ ପ୍ରିୟ ନା, ଆଉ ଭଗବାନଙ୍କ ପ୍ରିୟ ଆମର ଆମେ ସେଇଟାକୁ ସେଇ ଉଦାହରଣ ସେଥିପାଇଁ ପ୍ରଭୁପାଦ ମହାରାଜ ଦେଇଛନ୍ତି। ଆମର ପ୍ରିୟ ଛୋଟ ପିଲା, ପୁଅ ବା ନାତି ବା ନାତୁଣୀ ବା କନ୍ୟା ଯଦି ଘରେ ନାହିଁ, ବାହାରକୁ ଯାଇଛି ଖେଳିବା ପାଇଁ, ତା ଚପଲଟା ରହିଛି, ହା ଚପଲଟା ଦେଖିଥିଲେ ତାର ମୁଖ ଦେଖି ଆସିଯିବ, ଚପଲରେ ତା ମୁହଁ ଦେଖାଯିବ। ପ୍ରଭୁପାଦ ମହାରାଜ କହିଛନ୍ତି ଏଇଟା, ଆଉ ଚପଲ ଦେଖିକି ମଧ୍ୟ ସେ ତା ପୁଅକୁ ମନେ ପକେଇବ ବା କ'ଣ ନାତିକୁ ମନେ ପକେଇବ। ଭଗବାନ ଇଏ କୃଷ୍ଣ ରାଧାରାଣୀ ଗୋପୀମାନେ ଯାହାକୁ ଦେଖିଲେ ଯୁଆଡ଼େ ଦେଖିଲେ ସେଠି ସବୁଆଡ଼େ କୃଷ୍ଣ, ପରମ ଭାଗବତ ସେମାନେ। ଯେଉଁ କୁହାଯାଇଛି ଚୈତନ ଚରିତାମୃତରେ, ସ୍ଥାବର ଜଙ୍ଗମ ଦେଖେ ନା ଦେଖେ ତାର ମୂର୍ତ୍ତି ସର୍ବତ୍ର ହୟ ତାର ଇଷ୍ଟ ଦେବ ସ୍ମୃତି। ଯୁଆଡ଼େ ଦେଖିଲେ ସ୍ଥାବର ଜଙ୍ଗମ, ଦୁଇ ଭେଦ ଅଛି, 84 ଲକ୍ଷ ଜୀବ ଭିତରେ ଏ ଦୁଇଟି ଭେଦ ରହିଛି, ଗୋଟେ ସ୍ଥାବର ଗୋଟେ ହେଉଛନ୍ତି ଜଙ୍ଗମ। ଆଉ ଯୁଆଡ଼େ ଦେଖିବ ସେସବୁ ସ୍ଥାବର ଜଙ୍ଗମ ଦେଖନ୍ତି ନାହିଁ ସେମାନେ, ସେମାନେ ଭଗବାନ ଦର୍ଶନ କରନ୍ତି। ଯୋ ମାଙ୍କ ପଶ୍ୟତି ସର୍ବତ୍ର ସର୍ବଂଚ ମୟି ପଶ୍ୟତି ତସ୍ୟାଙ୍ଗ ନ ପ୍ରଣଶ୍ୟାମି ସଚ ମେନ ପ୍ରଣଶ୍ୟତି। ଯିଏ ଭଗବାନଙ୍କୁ ସବୁଠାରେ ଦର୍ଶନ କରନ୍ତି, ଭଗବାନ ତାଙ୍କୁ ଭୁଲି ଯାଆନ୍ତି ନାହିଁ କି ସିଏ ମଧ୍ୟ ଭଗବାନ ଭୁଲି ଯାଆନ୍ତି ନାହିଁ। ଏ ମହାଭାଗବତ ସ୍ତରର କଥା, ଏମାନେ ତ ଆହୁରି ଉର୍ଦ୍ଧ କଥା। ମହାଭାଗବତୋତ୍ତମତ୍ତମ ଭାଗବତୋତ୍ତମତ୍ତମ ବର୍ଣ୍ଣନା କରାଯାଇଛି, ଆମେ କହିଥିଲେ କାଲି ସୌନକ ଋଷିମାନଙ୍କୁ ସମ୍ବୋଧନ କରି ଶ୍ରୀତ ଗୋସ୍ୱାମୀ ଏକଥା କହିଲେ, ଭାଗବତୋତ୍ତମତ୍ତମ ଭାଗବତ ଉତ୍ତମ ଭିତରେ ତାଙ୍କ ଭିତରେ ତମେ ଶ୍ରେଷ୍ଠ। ସେମାନଙ୍କ କଥା କ'ଣ କହିବା, ଯୁଆଡ଼େ ଦେଖିଲେ ପୁନଃ ପୁନଃ ସ୍ମାରୟନ୍ତି, ପୁନଃ ପୁନଃ ସ୍ମାରୟନ୍ତିର ଅର୍ଥ ରହିଛି ସନାତନ ଗୋସ୍ୱାମୀ କହିଛନ୍ତି ତାଙ୍କ ଭାଷାରେ, ହେ କୃଷ୍ଣଙ୍କୁ ଦେଖିଲେ ଯାହା ଗଲେ ସରିତ ଗଲେ ଜଳରେ ଗଲେ ନଦୀରେ ଗଲେ ଦେଖିଲେ କୃଷ୍ଣଙ୍କ କଥା ମନେ ପଡ଼ିଲା, କୃଷ୍ଣ ଏଇ ଲୀଳା କରିଥିଲେ ଏଇ ଲୀଳା କରିଥିଲେ ଏଇ ଲୀଳା କରିଥିଲେ ତଟରେ ଏଇଭଳି ଲୀଳା କରିଥିଲେ ଏଇ ଲୀଳା କରିଥିଲେ କରିଥିଲେ ପୁଣି ତାକୁ ଚେଷ୍ଟା କରୁଛି ଭୁଲିବା ପାଇଁ, ଏଇ ସେଇଟା ଭୁଲି ମନେ ପକେଇବା ନା, ଭୁଲିଯିବା ଅନ୍ୟ କଥା ଚିନ୍ତା କରିବା, କିନ୍ତୁ ପୁଣି ସେଇ ଆସିଗଲେ ପୁନଃ 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 ଶବ୍ଦର ଅର୍ଥରୁ ଏଇଠି ଜଣାପଡ଼ୁଛି, ସେମାନେ ଯେତେ ଚେଷ୍ଟା କରୁଛନ୍ତି କୃଷ୍ଣଙ୍କୁ ଭୁଲିବା ପାଇଁ ପୁନଃ ପୁନଃ ପୁଣି ଭୁଲିବା ପାଇଁ ଚେଷ୍ଟା କରୁଛନ୍ତି, କିନ୍ତୁ ସେ ଆସିଯାଉଛନ୍ତି, ପୁଣି ଭୁଲିବା ପାଇଁ ଚେଷ୍ଟା କରୁଛନ୍ତି ସେ ଆସିଯାଉଛନ୍ତି। ପୁନଃ ପୁନଃ ଶବ୍ଦ ବ୍ୟବହାର କରାଗଲା, ପୁନଃ ପୁନଃ ସ୍ମାରୟନ୍ତି। ଏଇ ସରିତ୍ ଯେଉଁ ରହିଛି ନଦୀକୁ ଦେଖେଇଦେଲେ କୃଷ୍ଣଙ୍କର ମନେ ମନେ ପଡ଼ିଯିବ, ତାଙ୍କର କେତେ ଲୀଳା ହୋଇଥିଲା, ସବୁ 11 ବର୍ଷ କାଳ ପାଖାପାଖି ଲୀଳା ହୋଇଥିଲା। ସେହି ନଦୀ ତଟରେ ଗୋପୀମାନେ ବିଶେଷ ଭାବରେ ଲୀଳା କରିଥିଲେ, ଯେଉଁ ରହିଛି ହେମନ୍ତ ମାସରେ ହେମନ୍ତ ଋତୁରେ ଥଣ୍ଡା ଋତୁରେ ଆସି ସ୍ନାନ କରିକି ଯମୁନା ନଦୀରେ ସ୍ନାନ କରିକିରି କାତ୍ୟାୟନୀ ପୂଜା କରୁଥିଲେ, ସେ କଥା ମନେ ପଡ଼ିବ ନା ନାହିଁ, କେମିତି କେତେ କଷ୍ଟରେ ସବୁ ପୂଜା କରୁଥିଲେ, କାତ୍ୟାୟନୀ ମହାମାୟେ ମହାଯୋଗୀ ନଦୀଶ୍ୱରୀ ନନ୍ଦଗୋପ ସୁତଂ ଦେବୀ ପତିମେ କୁରୁତେ ନାମ ନନ୍ଦଗୋପ ସୁତ କହିଥିଲେ, ଏଠି ସେ କଥା କୁହାଗଲା ନନ୍ଦଗୋପ କ'ଣ ନନ୍ଦଗୋପ ସୁତଂ ଏଇ କଥାଟି କହିଥିଲେ, ଏଇ କଥାଟି କହିଥିଲେ କାତ୍ୟାୟନୀ ଦେବୀଙ୍କୁ 10ସ୍କନ୍ଧ 22 ଅଧ୍ୟାୟରେ ସେ ସବୁଟି ଅଛନ୍ତି। କାତ୍ୟାୟନୀ ମହାମାୟେ ମହାଯୋଗୀ ନଦୀଶ୍ୱରୀ କହିବାର ଉଦ୍ଦେଶ୍ୟ ଆପଣଙ୍କର ବହୁତ ଶକ୍ତି ରହିଛି, ଆପଣ ସବୁ କରିପାରିବେ, ଏଇ ଆଚାର୍ଯ୍ୟମାନେ ଟିକାରେ ଏକଥା କହିଛନ୍ତି। କ'ଣ ତୁମେ ଚାହୁଁଛ, କାତ୍ୟାୟନୀ ଯଦି କହିବେ ନା ନନ୍ଦଗୋପ ସୁତଂ ଦେବୀ ନନ୍ଦଗୋପ ସୁତ ପତିମେ କୃତେ ନାମ ମୋର ପତି କରନ୍ତୁ, ନା ଏବେ ତାଙ୍କୁ ବିବାହ କରିଦେବି ନା କ'ଣ, ନା 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 ତୁମ ପାଖରେ ଶକ୍ତି ରହିଛି, ତୁମେ ଅସମ୍ଭବକୁ ସମ୍ଭବ କରିଦେବ, ସମ୍ଭବ କେମିତି କ'ଣ କରିବ, ତୁମେ ମୁଁ ଆମକୁ ଆମର ସ୍ୱାମୀ କରିଦେଇପାରିବ, ଏହି ଶବ୍ଦ ବ୍ୟବହାର କରାଯାଇଥିଲା ସେ ଶ୍ଳୋକରେ, ଏହି ମନ୍ତ୍ର ପାଠ କରିଥିଲେ ନନ୍ଦଗୋପସୂତ। ଆଜି ସେଇ କଥା ମନେ ପଡ଼ୁଛି, ନନ୍ଦଗୋପସୂତ। ଏଥିରୁ ଜଣାପଡ଼ୁଛି ଗୋପୀମାନେ ଯେଉଁ ପୂଜା କରିଥିଲେ ସେଇଟା ଭୁଲି ପାରୁନାହାନ୍ତି। ନନ୍ଦଗୋପସୂତ ସାଙ୍ଗେ ସାଙ୍ଗେ କହିଲେ ଏଠି, ନନ୍ଦଗୋପସୂତଂ ସ୍ମାରୟନ୍ତି, ଯାହାଙ୍କ ପାଇଁ ସେ ପ୍ରାର୍ଥନା କରିଥିଲେ, ପୂଜା କରିଥିଲେ କାତ୍ୟାୟନୀ ଦେବୀଙ୍କୁ, ଏବଂ ମାସ ଶେଷରେ ଆସି ମିଳିଗଲା, ବ୍ରତର ଫଳ ପାଇଗଲେ ମାସ ଶେଷରେ, ହେମନ୍ତ ମାସରେ କରିଥିଲେ, ତେଣୁ ମାସ ଶେଷରେ ଭଗବାନ ଆସିଗଲେ, ତାଙ୍କର ଲୁଗାକୁ ଚୋରି କରି ନେଇଗଲେ, ତାହେଲେ ଜଣାଇଦେଲେ ଯେ ମୁଁ ତୁମର ସ୍ୱାମୀ, ତୁମେ ମୋର ପତ୍ନୀ। ଏଭଳି ଭାବରେ ଆମର ଶ୍ରୀଶ୍ରୀନାଥ ଭକ୍ତିବେଦାନ ସ୍ୱାମୀ ପ୍ରଭୁପାଦ ମହାରାଜ କହନ୍ତି, ଜଣେ ସ୍ତ୍ରୀ ତାଙ୍କ ସ୍ୱାମୀ ପାଖରେ ଉଲଗ୍ନ ରହିବ, ଆଉ କାହା ପାଖରେ ରହିବ ନାହିଁ। ତେଣୁ ଏଇଟାର ଅର୍ଥ ହେଉଛି ଏଇଟା, ସେ ତାଙ୍କ ସ୍ୱାମୀ ବୋଲି ନିଜକୁ ଗ୍ରହଣ କଲେ। ଏସବୁ କହିଲେ ନା, ସଂକଳ୍ପ ବ୍ୟତୀତ ସାଧୁ ଭବତୀନା ମଦର୍ଚ୍ଚନମ ମୟାନୁମୋଦିତ ସୋସୋ ସତ୍ୟଂ ଭବତୁ ମରତି। ତମେ ମୋତେ ନ କହିଲେ ମଧ୍ୟ ମୁଁ ଜାଣିଛି ତମର କ'ଣ ମନର ଭାବନା, ତେଣୁ ମୁଁ ସେଇଟାକୁ ଅନୁମୋଦନ କରୁଛି, ସେଇଟା ସତ୍ୟରେ ପରିଣତ ହେଉ। ସେ ସେଇ କଥା କହିଥିଲେ, ତାଙ୍କର ସଂକଳ୍ପ ଥିଲା ନନ୍ଦଗୋପସୂତଂ ଦେବୀ ପତିମେ କୃତେ ନମ। ଆଜି ସେଇ କଥା ମନେ ପଡ଼ୁଛି, ନନ୍ଦଗୋପସୂତଂ ବତ, ଜଳକୁ ଦେଖିଦେଲେ ତାଙ୍କର କଥା ମନେ ପଡ଼ୁଛି, ନନ୍ଦଗୋପସୂତ। ତେଣୁ ସେହିଭଳି ଭାବରେ ଶୈଳ ଦେଖିଲେ ନନ୍ଦଗୋପସୂତ, ସବୁଠେଇ ନନ୍ଦଗୋପସୂତ। ବନ ଦ୍ୱାଦଶ ବନ ଯୁଆଡ଼େ ଗଲେ, କୁଆଡ଼େ ବନ କ'ଣ କଲେ, ଯାଉଛନ୍ତି କ୍ଷୀର ବିକିବା ପାଇଁ, ସବୁ କରିବା ପାଇଁ ନା, ଖାଲି କ'ଣ ଘରେ ବସୁଛନ୍ତି କି, ସବୁ ଯାଉଛନ୍ତି। ଯୁଆଡ଼େ ଗଲେ ତାଙ୍କରି କଥା ମନେ ପଡ଼ିଲା, ସବୁ ବନ ଦେଇକି ଯାଉଛନ୍ତି, ଆଜି ଏ ବନ ଦେଇ ସେ ବନ ଦେଇକିରି ଯାଉଥିବେ। ବିକ୍ରେତୁ କାମା କିଳ ଗୋପ କନ୍ୟା ମୁରାରି ପାଦାର୍ପିତ ଚେତ ବୃତ୍ତି ଦଧ୍ୟାଧିକଂ ମୋହ ବସାଦ ଭୋଚ ଗୋବିନ୍ଦ ଦାମୋଦର ମାଧବେଦି। କୃଷ୍ଣ ଥିଲାବେଳେ ସେ ଯାଉଥିଲେ, ଆଉ କୃଷ୍ଣ ନଥିଲା, ଆଉ ତାଙ୍କର କୃଷ୍ଣ ଥିଲାବେଳେ ସବୁ ରହୁଥିଲା, ସବୁବେଳେ ଧ୍ୟାନରେ ରହୁଥିଲା, ଦହି ଦୁଧ ନେବ ବୋଲି କହିବାକୁ ଭୁଲି ଯାଉଥିଲେ, କହୁଛନ୍ତି ଗୋବିନ୍ଦ ନବ, ଦାମୋଦର ନବ ନା ମାଧବ ନବ। ତେଣୁ ଏଠି ସେହି କଥା ବର୍ତ୍ତମାନ କହୁଛନ୍ତି, ନନ୍ଦଗୋପସୂତ, ନନ୍ଦଗୋପସୂତ କହୁଛନ୍ତି। ତେଣୁ ବତ, ବତ କହିଲେ ନିଶ୍ଚିନ୍ତ ଭାବରେ ନନ୍ଦଗୋପସୂତଙ୍କୁ ପୁନଃ ପୁନଃ ସ୍ମାରୟନ୍ତି, ଯାହା ସବୁ ଦେଖିବେ ବୃନ୍ଦାବନରେ ଯାହା ଦେଖିବେ ପୁନଃ ପୁନଃ ଚେଷ୍ଟା କରିବେ ତାଙ୍କୁ ଭୁଲିଯିବା, ତାଙ୍କୁ ମନେ ପକାଇଲେ ସବୁ ମନ ଦୁଃଖ ହେଉଛି ଭୁଲିଯିବା। ଆମର ସବୁ ଆମେ ଚେଷ୍ଟା କରୁଛେ ନା, ମନ ଯେଉଁ ଗୋଟେ ଦୁଃଖ ହେଲା, ଦୁଃଖର କାରଣ ଗୋଟେ ଆସିଯାଇଛି, ଆମେ ଗୋଟେ କି ଗାଳି ଦେଇଛି, ଆମେ ସେଇଟାକୁ ଆମର ଭଗବତ ଗୀତାରେ ଭଗବାନ କହିଲେ ନା, ଅକୃତିଂ ଚା ବି କ'ଣ ସମ୍ଭାବିତ ଚାକୃତିଂ ମରଣାଦତିରୁ ଉଚ୍ଚତେ। ଯେଉଁମାନେ ବହୁତ ଉନ୍ନତ ସ୍ଥିତିରେ ଅଛନ୍ତି, ତାଙ୍କୁ ଯଦି ଅଜସ ହେଇଗଲା ଅପଦଶ ହେଇଗଲା, ବରଂ ସେ ଭାବିବେ ଆମେ ମୃତ୍ୟୁବରଣ କରିବୁ, କିନ୍ତୁ ଆମେ ଅପଦଶ ନେବୁ ନାହିଁ। ତେଣୁ ଏ ଯେଉଁ ରହିଛନ୍ତି ନନ୍ଦଗୋପସୂତ, ଯେଉଁମାନେ ରହିଛନ୍ତି, ଆମର ଯଦି ଆମକୁ ଜଣେ କିଏ ଗାଳି ଦେଲା, ଆମେ ଗୋଟେ ଏତେ ବଡ଼ ପୋଜିସନ୍ରେ ଅଛୁ, ଆମକୁ ଗାଳି ଦେଲା, ସିଏ ଏମିତି କହିଲା ସେମିତି କହିଲା, ଯେତେ ଚେଷ୍ଟା କରିବା ଭୁଲିବା ପାଇଁ ସେ ଭୁଲି ହେବ ନାହିଁ, ଭୁଲି ପାରିବୁ ନାହିଁ ଯେତେ ଚେଷ୍ଟା କରିବା। ଆଉ ଇଏ କୃଷ୍ଣଙ୍କୁ କେମିତି ଭୁଲି ପାରିବେ, ପୁନଃ ପୁନଃ ସ୍ମାରୟନ୍ତି, ପୁଣି ପୁଣି ଯେତେ ଚେଷ୍ଟା କରିବା ଭୁଲିଯିବା, ଆମେ ଚେଷ୍ଟା କରୁଛୁ ସେଇଟା ଭୁଲିଯିବା, ସେ କଥାରେ ଭୁଲିଯିବା, ଅନ୍ୟ କଥା ମନେ ପଡ଼ିବା, କିନ୍ତୁ ସେଇ କଥା ପୁଣି ଆସିଯିବ ପହଞ୍ଚିଯିବ ନା ନାହିଁ। ସେ କଥା ଆମକୁ ଏମିତି କହିଲା, ଏଭଳି କହିଲା, ଏମିତି କହିଲା, ସେଇ କଥା ମୃତ୍ୟୁ ପର୍ଯ୍ୟନ୍ତ ଚାଲିବ, ମୃତ୍ୟୁ ପର୍ଯ୍ୟନ୍ତ ଏମିତି ମୋତେ କହିଥିଲା ଏଇ ଗୋଟିଏ ପଦ। ତେଣୁ ଏଇ କୁହାଯାଏ, ବରଂ ଅସ୍ତ୍ରରେ ଆଘାତ କଲେ ସେଇଟା ଶୁଖିଯିବ, କିନ୍ତୁ କଥାରେ କଥା ଜୁହା ଜୁହା ରୂପକ ଅସ୍ତ୍ରରେ ଯେଉଁ ଆଘାତ ହେଲା ସେ ଭୁଲି ପାରିବ ନାହିଁ, ମୃତ୍ୟୁ ପର୍ଯ୍ୟନ୍ତ ସେ ଭୁଲି ପାରିବ ନାହିଁ। ଯେଉଁମାନେ ଶରୀର ଚେତନାରେ ଅଛନ୍ତି ସେ ଭୁଲି ପାରିବେ ନାହିଁ, ଏମିତି ମୋତେ ସେ କହିଲା, ଦ୍ୱିପଦ କଥା କହିଦେଲା ମୋତେ ଭୁଲି ପାରିବ ନାହିଁ ମୃତ୍ୟୁ ପର୍ଯ୍ୟନ୍ତ, ଯେତେ ଚେଷ୍ଟା କଲେ ଭୁଲି ପାରିବ ନାହିଁ। ତେଣୁ ଗୋପୀମାନଙ୍କର କୃଷ୍ଣଙ୍କୁ ଯେତେ ଚେଷ୍ଟା କରୁଛନ୍ତି ଭୁଲିବା ପାଇଁ, ପୁନଃ ପୁନଃ ଶବ୍ଦ ବ୍ୟବହାର କରାଗଲା, ପୁନଃ ପୁନଃ ନୁହଁ ଯେ ଦୁଇ ଥର ଖାଲି ନା, ପୁନଃ 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 ବାରମ୍ବାର ବାରମ୍ବାର କନଷ୍ଟାଣ୍ଟଲି। कृष्ण जिनका नाम है गोकुल जिनका धाम है, ऐसे श्री भगवान को बारंबार प्रणाम है, बारंबार प्रणाम है। राम जिनका नाम है अयोध्या जिनका धाम है, ऐसे श्री भगवान को बारंबार प्रणाम है, बारंबार प्रणाम है, बारंबार बारंबार इतनी चेष्टा करुछंत बुलियापाई भूलुना से भगवान कहले तुम तो नमस्कार कर मत मार स्मरण कर भगवान कृपा करेंगे तुमको स्मरण देवे मत स्मृति ज्ञानम अपोहनम च भगवान को सब बड़े प्रणाम कले सब कले भगवान व्यवस्था करेंगे तुमको स्मरण देवे मत स्मृति ज्ञानम अपोहनम च भगवान ठार आसा भगवान स्मृति देवे पूर्वजन्म पूर्वजन्म कथा मत सब रही था पूर्वजन्म किसी कौन पुण्य करते बोली आज ये जन्मे भगवान का लीलार सामिल होचे ये सब कार्य करुचे भगवान कथा कहचे भगवान कथा शुणुचे भगवान पर फूल गुंथुचे भगवान पर पूजा करुचे सब जो सब कर पूर्वजन्म बहुत पुण्य कार्य होता आज ये जन्मे से मिलला सुजोग मिलला दर्शन सुंद बार अध्याय से कही ना सुखदेव गोस्वामी कहले इथं सतां ब्रह्मसुखानुभूत्या दास्यगतानां परदैवतेन मायासितानां नरदारकेण साकं विजहु कृत पुण्यपुञ्जा सुखदेव गोस्वामी देखुछन्ति से लीला को सब वर्णना करुछन्ति देखुछन्ति आखि आगे घटि जाउछि से लीला इथं देख एटि देख सतां जो माने भगवान जो माने ब्रह्म ब्रह्म चिंतन करन्ति से माने जेतेबेले कृष्ण को देखिबे कृष्ण सेतेबेले 5 वर्ष बालक कुमार बयसर लीला गौगंड बयस होना ये लीलाटी कौन अघ अघ जो हत्या कले से लीलाटी कथा कहवापी कथाटी कही पांच वर्षर बाड़क सी तुम देखिले ब्रह्मसुखानुभूत्या जो मैंने ब्रह्म चिंतन करुँच ब्रह्म ज्ञानी मैंने देखिले से ब्रह्मसुख प्राप्त हे कारण से ही ब्राह्मण ही प्रतिष्ठाहम ताकू ही ब्रह्म आसू ब्रह्म ज्योति ताक शरीर अंग ज्योति हूँ ब्रह्म ज्योति एवं दास्यगतानां परदैवतेन जो मैंने भगवान दास्य संबंध संबंधित जमी कपिपति दास्य हनुमान जी भगवान सहित दास्य संबंध संबंधित समस्त भगवान दास एकला ईश्वर कृष्ण आर सब भृत्य जार जेचे नाचाए से तेजे करे नृत्य चैतन्य चरितामृत कह जाएगी एकला ईश्वर कृष्ण आउ समस्त समस्त दास पिता दास पत्नी दास सखा दास दास तो दास समस्त दास यहाँ हूँ मूल जिनस समस्ते एकला ईश्वर कृष्ण आर सब नृत्य पिता माता जो रही सी कौन तर मालिक सी सी दास सेवा कर कृष्ण सेवा कर सका उठिले केमी मो पु खाइब जिते चेष्टा कले जिते 9 लक्ष गाभी अच्छा के कौन लौणी ये सब के कौन रही कृष्णटा सब पड़े जाऊँ बाहर जा खाऊ चोरी कर समस्त आस गाड़ी दौरान मत आस कौन तू यही भाव में कलु ये सब कौन करवा चिंता कर रात निद है ना भोर उठी पड़े माँ उठी पड़े उठी फेड़ दधिबंथन करधिबंथन कर दादी बंधन कला कृष्ण आस पहुँचीगले दादी बंधन करा करते नाम नहीं न था से आसी न था नाम नौते दादी बंधन करेम नौ कृष्ण ये सुंदर ये मुख खाली मुखर आखि आगे पड़ जा मन पड़ी
नमामीश्वर चिदानंद रूपम लासत यशोदा भियो लुख राधवमानं राम संभातं ततो दुःखभोगं नमामीश्वरं सा चिदानन्दरूपं रसकुण्डलं गोकुले व्रजमानं
जणु माँ यशोदा बधे ଦାସୀ ମାନେ ସମସ୍ତେ ଦାସୀ, ମା ମଧ୍ୟ ଦାସୀ, ପିତା ମଧ୍ୟ ଦାସ, ସଖା ମଧ୍ୟ ଦାସ, ସାକ୍ଷୀ ସଖୀ ମଧ୍ୟ ଦାସୀ, ସମସ୍ତେ ସମସ୍ତେ ଦାସ, ସମସ୍ତେ ତାଙ୍କ ନୃତ୍ୟ। ସିଏ ଏକମାତ୍ର ମାଲିକ, ଏକଲା ଈଶ୍ୱର କୃଷ୍ଣ, ଏକମାତ୍ର ଈଶ୍ୱର ହେଉଛନ୍ତି ସିଏ ନିୟନ୍ତ୍ରଣକାରୀ। କିନ୍ତୁ ସମସ୍ତେ ଯିଏ ପିତା ହୁଅନ୍ତୁ, ମାତା ହୁଅନ୍ତୁ, ଭ୍ରାତା ହୁଅନ୍ତୁ, ବଳରାମ ବଡ଼ ଭାଇ ହେଲେ କ'ଣ, ସେ ତାଙ୍କର ଦାସ, ସେବା ସେବା କରିବେ ସବୁବେଳେ। ହଁ, ଏହିଭଳି ଭାବେ ସମସ୍ତେ ତାଙ୍କର ସେବା କରୁ, ସମସ୍ତେ ତାଙ୍କର ଦାସ, ବା କିଏ ଦାସୀ। ତେଣୁ ସମସ୍ତେ ଭାବୁଛନ୍ତି କେମିତି ତାଙ୍କୁ ସେବା କରିବେ, ମା ଯଶୋଦା ଚିନ୍ତା କରୁଛନ୍ତି କେଉଁଟା କ'ଣ ପାଇଁ ଯାଇକିରି ବାହାରେ ଚୋରି କରୁଛି, ଏତେ ଆମର ରହିଛି ଲହୁଣୀ ଫହୁଣୀ ସବୁ ରହିଛି, କିଛି ଅଭାବ ନାହିଁ, ଆମେ ଟିକେ ଛେନା ପାଇଁ ବ୍ୟାକୁଳ ହେଉଛେ, ଟିକେ ମଙ୍ଗଳା ଛେନା ପ୍ରସାଦ ଟିକେ ମିଳିଯାଆନ୍ତା କି ଆମେ କୃତକୃତ ହେଇଯାଆନ୍ତୁ। କୃଷ୍ଣଙ୍କର କ'ଣ ସେମିତି ଅଭାବ ଅଛି, ଯେତେ ଖାଇଲେ ବି ଖାଇପାରିବେ ନାହିଁ। ତେଣୁ ସମସ୍ତେ ଚାହୁଁଛନ୍ତି କୃଷ୍ଣ ଆମ ଘରେ ଆସି ଖାଆନ୍ତୁ, ସମସ୍ତେ କୃଷ୍ଣଙ୍କୁ ପୁଅ ଭଳି, ପୁଅ ଠାରୁ ଅଧିକ ଭଲ ପାଉଛନ୍ତି, ପୁଅ ଭଳି ନୁହଁ, ନିଜ ପୁଅକୁ ସୀତାମର ମା ଯେତିକି ନିଜ ସୀତାମକୁ ଯେତିକି ଭଲ ପାଉଛନ୍ତି। ସୀତାମ ହେଉଛି ରାଧାରାଣୀଙ୍କର, ବୃଷଭାନଙ୍କର ପୁତ୍ର ହେଉଛନ୍ତି ସେଇ ଶ୍ରୀଦାମ, ରାଧାରାଣୀଙ୍କର ଭାଇ ହେଉଛନ୍ତି ଶ୍ରୀଦାମ। ସମସ୍ତେ ଚାହୁଁଛନ୍ତି, ସବୁ ପିତାମାତା ଚାହୁଁଛନ୍ତି, ନନ୍ଦରେ ବ୍ରଜରେ ଯେତେ ଅଛନ୍ତି ସମସ୍ତେ ଚାହୁଁଛନ୍ତି କୃଷ୍ଣ ଆମଠୁ ଆମ ଘରେ ଟିକେ ଆସି ଖାଆନ୍ତି କି। ସମସ୍ତଙ୍କର ପୁଅ ଠାରୁ ଅଧିକ ଭଲ ପାଉଛନ୍ତି, ପୁଅ ଜୀବନ ଠାରୁ ଅଧିକ ଭଲ ପାଉଛନ୍ତି ତାଙ୍କୁ। କିନ୍ତୁ କୃଷ୍ଣ ଚୋରି କରିବେ ଯେ ତାଙ୍କୁ ଏଇଭଳି ଭାବରେ ତାଙ୍କୁ କ'ଣ ତାଙ୍କୁ ପ୍ରକାର ତାଙ୍କ ପଛରେ ଗୋଡ଼େଇବେ, ଏସବୁ ଏହିସବୁ ଆନନ୍ଦ ଗୋଟେ ରହିଛି। ଏ ସ୍ୱଲୀଳା ଆନନ୍ଦ କୁଣ୍ଡେ ଇତି ଦ୍ରିକ୍ ସ୍ୱଲୀଳା ବି ଆନନ୍ଦ କୁଣ୍ଡେ ସୋଗୋ ସଂଜନ୍ତମ ମାଖ୍ୟା ପୟନ୍ତମ ଯଦି ଏ ସୀତା ଶୁଭତେ ତମ ପୁନଃ ପ୍ରେମ ତାସ୍ତୁତି ବନ୍ଦେ ନମାମି ସ୍ୱରଂ ସା ସିଦାନନ୍ଦ ରୂପମ ଲସତ୍ କୁଣ୍ଡଳଂ ଗୋ କୁଳେ। ଆନନ୍ଦ କୁଣ୍ଡରେ ବୁଡ଼େଇ ଦେଉଛନ୍ତି, ଆନନ୍ଦ ବଢ଼ି ବଢ଼ିକା ଯାଉଛି, ଆନନ୍ଦ ବୁଦ୍ଧି ବର୍ଦ୍ଧନମ, ବ୍ରଜବାସୀମାନେ ସମସ୍ତଙ୍କର ଆନନ୍ଦ ବଢ଼ି ବଢ଼ିକା ଯାଉଛି। ଇଏ ଅନେକ ଅପୂର୍ବ ଲୀଳା ସବୁ କରୁଛନ୍ତି ମା ଏ କୃଷ୍ଣ। କିନ୍ତୁ ମା ଭାବୁଛନ୍ତି ବୋଧେ ସେ ଚୋରି କରୁଛି, ସବୁ ଦାସୀମାନେ ରହୁଣୀ କରୁଛନ୍ତି, ତାଙ୍କୁ ଭଲ ଲାଗୁନାହିଁ। ଭଗବତ ଗୀତାରେ ଭଗବାନ କହିଲେ ନା, ପାତ୍ରଂ ପୁଷ୍ପଂ ଫଳଂ ତୋୟଂ ଯୋମେ ଭକ୍ତ୍ୟା ପ୍ରୟଚ୍ଛତି। ଭକ୍ତିରେ ଯେଉଁମାନେ ଦେବେ ତଦହଂ ଭକ୍ତି ଉପରୁତମ, ଭକ୍ତି ଶବ୍ଦ ଦୁଇଥର କାହିଁ କହିଲେ ଭଗବାନ। ବହୁତ ବ୍ୟବସ୍ଥା କରିଥିଲେ କିଏ, ଦୁର୍ଯ୍ୟୋଧନ। ଦୁର୍ଯ୍ୟୋଧନ ବହୁତ ପ୍ରକାର 56 ଭୋଗ କରିଥିଲେ, କୃଷ୍ଣଙ୍କୁ ଖାଇବାକୁ ଦେଇଦେବେ, କୃଷ୍ଣ ମୁଆଡ଼େ ହେଇଯିବେ, ଆଉ ପାଣ୍ଡବମାନେ ଭୁଲିଯିବେ। ଭଗବାନ ଆସିଥିଲେ ଶାନ୍ତିଦୂତ ହିସାବରେ। ଯଦା ତୁ ରାଜା ଯଦା କ'ଣ ସେ ଶୋକ ଭଗବାନ ଯଦା ଚ ପାର୍ଥ ପ୍ରହିତ ସଭାୟା ଜଗତ ଗୁରୁ ଜାନି ଜଗତ କୃଷ୍ଣ ନ ତାନି ପୁଂସା ଅମୃତାୟନାନି ରାଜୋରୁମେନେ କ୍ଷତ ପୁଣ୍ୟଲେସା। ତୃତୀୟ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟରେ ଉଦ୍ଧବ ବିଦୁରଙ୍କୁ କହୁଛନ୍ତି ଭଗବାନ ବିରହରେ, ଯେହେତୁ ସ୍ମରଣ କରୁଛନ୍ତି ଭଗବାନଙ୍କ ଲୀଳାକୁ। ଆଜି ଗୋପୀମାନେ ଯେଉଁଭଳି ଭାବରେ ଭଗବାନଙ୍କ ଲୀଳାକୁ ସ୍ମରଣ କରୁଥିଲେ ଉଦ୍ଧବ, ସେହିଭଳି ଭାବରେ ଭଗବାନଙ୍କ ଲୀଳାକୁ ସ୍ମରଣ କରୁଛନ୍ତି, ବିଦୁରଙ୍କ ପାଖରେ କହୁଛନ୍ତି। ବିଦୁର ପଚାରି, ବିଦୁର ନଥିଲେ, ବିଦୁର ପଳେଇଗଲେ, ଯୁଦ୍ଧ ଆରମ୍ଭ ପୂର୍ବରୁ ପଳେଇଗଲେ, ଏଇ ଭଗବାନ ଆସିଥିଲେ ଶାନ୍ତିଦୂତ ହିସାବରେ ଆସିଥିଲେ, ଯୁଧିଷ୍ଠିର ମହାରାଜ ଧର୍ମରାଜ, ସେ ଅନେକ ପ୍ରକାର ତାଙ୍କର ଆଜନ୍ମ ଜନ୍ମରୁ ସବୁ ଲାଗିଛନ୍ତି ତାଙ୍କ ବିରୁଦ୍ଧରେ କୌରବମାନେ, କିନ୍ତୁ ତାଙ୍କ ନାଁ ହେଉଛି ଅଜାତ ଶତ୍ରୁ, ଇଏ ହେଉଛି ସାଧୁ। ସାଧୁର କେହି ଶତ୍ରୁ ଜନ୍ମ ହୋଇନଥାନ୍ତି, ଜନ୍ମରୁ କୌରବମାନେ ତାଙ୍କୁ ଚେଷ୍ଟା କରୁଛନ୍ତି ମାରିବା ପାଇଁ, ଭୀଷ୍ମଙ୍କୁ ଭୀମଙ୍କୁ ବିଷ ଲଡ଼ୁ ଦେଇକରି ସବୁ ପ୍ରକାର କିଛି କ'ଣ ବ୍ୟବସ୍ଥା କରିନାହାନ୍ତି ତାଙ୍କ ବିରୁଦ୍ଧରେ। କିନ୍ତୁ ଧର୍ମରାଜ ସିଏ ଭାବୁଥିଲେ ଏଇଟା ସେମାନେ କରୁନାହାନ୍ତି, ଭଗବାନ କ'ଣ, ଇଏ ଆମର ଭାଗ୍ୟ, ଆମେ ପୂର୍ବ ଜନ୍ମରେ କରିଥିଲୁ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରିଥିଲୁ, ସେଇଥିପାଇଁ ଏଇଟା ଭୋଗ କରୁଛୁ, ତାଙ୍କର କିଛି ଦୋଷ ନାହିଁ। ଯେଉଁମାନେ ଅହଙ୍କାର ବିମୁଢ଼ାତ୍ମା ସେମାନେ ଭାବନ୍ତି କର୍ତ୍ତା ହମ୍, ସେମାନେ ଭାବନ୍ତି ଆମେ କର୍ତ୍ତା, କିନ୍ତୁ ଯେଉଁମାନେ ତତ୍ତ୍ୱବିତ୍ ସେମାନେ ଜାଣନ୍ତି ପାଞ୍ଚଟି କାରଣ ରହିଛି, ଗୋଟିଏ କାରଣ ନୁହଁ, तथैव सति कर्तारं आत्मानं केवलं तुज पश्यति अकृत बुद्धिता न स पश्यति दुर्मति। से मैंने जो मैंने दुर्मति जो मैंने बुद्धि नाई से मैंने भावती यही मत कला यही मत सब असुविधा कला सी कितु जाणी ना पांचटी कारण रही गोटे कारण नुह पांचटी कारण से जानती ना दुर्मति से मैंने तेणु युधिष्ठिर महाराज केवे चिंता करूँ ना कौर मैंने आम शत्रु सब प्रकार विरुद्ध करी कौन जो कपट पसारे हरेकरी द्रौपदी को उल्लग्न करने चेष्टा कर व्यवस्थ करने चेष्टा कर सब प्रकार अपमान कर सब प्रकार व्यवस्था कलापर मध्य धर्मराज से चिंता करूँ ना ये मोर शत्रु बोली ये हूँ धर्मराज छोटिया कथा धर्म रहीबाटा कत ये सहज जिनस तथापि बार वर्ष गले वनवास गोटे वर्ष अज्ञातवास अज्ञातवास दुर्योधन चिंता करूला केमी कौन करवाईगला पुणी बार वर्ष चल जाओ गुप्त जीव चके गले महाराज जिते चेष्टा कले भगवान जहाँ रक्षा करेंगे किए तक विरुद्ध कौन कर जापारे ना तेणु अज्ञातवास जो सरीगला युधिष्ठिर महाराज पचर पठेले भगवान को यदाच पार्थ प्रहित सभायां युधिष्ठिर महाराज पठेले जाऊ कृष्ण तुम्हें जाओ सान भाई तुम्हें जाओ संधि आम चाहूनु युद्ध आम चाहूँ शांति आम चाहूँ शांति आम युद्ध चाहूना सब प्रकार विरुद्ध समग्र पृथ्वी सम्राट थे राजस्व यज्ञ करते समग्र पृथ्वी अधीनता स्वीकार करता गोटे खाली जन रही राजा जरासंध जहाँ भीम जाकि हत्या कले भीम अर्जुन एवं भगवान निजे जाज जाकि भीम द्वारा हत्या करेले गलापर समग्र पृथ्वी युधिष्ठिर महाराज वश्यता स्वीकार करता युधिष्ठिर महाराज राजस्व यज्ञ करते समग्र पृथ्वीर से सम्राट थे पिता समग्र पृथ्वीर सम्राट पांडु ये मतलब राजस्व यज्ञ कले ये सब कथा किंतु कौर मैने बहुत प्रकार ये करगले सब पी राज्य को नहींगले नहींगले कि कौन अपमान करना कि कौन कर सब थी से राजी हेले सहले पांडव मैने के दुख सही ना सी किंतु तथापि भीम खाली धात कड़मड़ कर निश्वास नौकरी श्वसन रुषा तमल विभेश कई सर्प जो भाव में फणार सहस कै से भाव में भीम सब सहस हो निश्वास नौकरी ये कर बोड़ीदे सब शपथ करते समस्त को शपथ करते जो सभार जो हस्तिनापुर सभार जितेबले कही कर्ण कड़े बसाप उल्लग्न करें कौन दुर्योधन कहले मु तो छाती की कौन जंघ को चेरबी यही भाव कही शपथ शपथ करते समस्त को हत्या करी ये भाव शपथ करते किंतु तथापि युधिष्ठिर महाराज धर्मराज सब सहले सहवाटा कौन ये सहज जहाँ पाखे सहबार शक्ति ना से सहीद से कौन कर उपाय ना तितीक्षा तो कौन सहबार मान सही कि शक्ति अच्छी विरुद्ध कार्यानुष्ठान करें ईश्वर ईश्वर से विरुद्ध कार्यानुष्ठान करें तथा से सहबे ये हूँ सहनशीलता आम कि ना विरुद्ध कौन कर चुपचाप रहा करना अन्य उपाय ना कि जार उपाय अच्छी तांग विरुद्ध कार्यानुष्ठान करें हत्या करें कि सहीगले यहाँ हूँ सहनशीलता क्षोभ रही तेणु ये युधिष्ठिर महाराज तथापि सब प्रकार ये कौन तक विरुद्ध न करमती हत्या करने जदुग्रह निर्माण करदाचुराजा सुसुतान साधुन उष्ण धर्मेण विनाष्ट दृष्टि भ्रातुर्जमिष्ठस्य सुतान विबंधुन प्रवेश लक्ष्या भवने ददाह ददाह शब्द कहले विदुर विदुर को कहते उद्धव हत्या करदे जदिओ से मृत्युवरण करना कि मृत्युर तर रहा दोष रही से मृत्यु करने चेष्टा करते अटेम्प्ट मर्डर करने चेष्टा कर धृतराष्ट्र खाली दुर्योधन नुह ସୁସୁତାନ ଅସାଧୁନ୍, ତାଙ୍କର ଯେଉଁ ସୁତମାନେ ସବୁ ରହିଛନ୍ତି, ଶହେ ସୁତ, ଶହେ ଜଣ ପୁତ୍ର ଥିଲେ, ସବୁ ଅସାଧୁ ପୁତ୍ର ସବୁ ଥିଲେ, କିନ୍ତୁ ତାଙ୍କୁ ରକ୍ଷା କରିବା ପାଇଁ ସୁତାନ ବିବନ୍ଧୁନ୍, ତାଙ୍କର ଯେଉଁ ସାନ ଭାଇ କ'ଣ ଯଦାତ ରାଧା ସୁସୁତାନ ବିବନ୍ଧୁନ୍, ବିବନ୍ଧୁନ୍ କ'ଣ ଜବିଷ୍ଠ, ଜବିଷ୍ଠ କହିଲେ ସାନ ଭାଇ ପାଣ୍ଡୁ ମହାରାଜ ମୃତ୍ୟୁବରଣ କରିଛନ୍ତି, ତାଙ୍କ ପୁତ୍ରମାନଙ୍କୁ ହତ୍ୟା କରିବା ପାଇଁ କେତେ ପ୍ରକାର ଷଡ଼ଯନ୍ତ୍ର କରିନଥିଲେ, ଅନ୍ତିମରେ ଲକ୍ଷା ଗୃହରେ ରଖି ଜାଳିଦେବା ପାଇଁ ଚେଷ୍ଟା କରିଥିଲେ, ଭଗବାନଙ୍କ କୃପାରୁ ସେମାନେ ବଞ୍ଚିଗଲେ, ନହେଲେ ସେମାନେ ମୃତ୍ୟୁବରଣ କରିଥାନ୍ତେ। ଏ ବହୁତ କଥା ରହିଛି, ଆମେ ସେଇଟା ଆଲୋଚନା କରିବା ନାହିଁ। କୃଷ୍ଣ ବଳରାମ ଆସି କାନ୍ଦିଲେ, ଭୀଷ୍ମ କାନ୍ଦିଲେ, ଦ୍ରୋଣାଚାର୍ଯ୍ୟ କାନ୍ଦିଲେ, ସମସ୍ତେ କାନ୍ଦିଲେ, ବିଦୁର ମଧ୍ୟ କାନ୍ଦିଲେ, ସମସ୍ତେ ଭାବିଲେ ମୃତ୍ୟୁବରଣ କଲେ, କାରଣ ଏଭଳି ବ୍ୟବସ୍ଥା ହୋଇଥିଲା। ସେଇ ଜଣେ ଗୋଟିଏ ସ୍ତ୍ରୀ ଲୋକ ଆଉ ପାଞ୍ଚ ଜଣ ପୁରୁଷ ଲୋକଙ୍କର ଶବ ବାହାରିଲା ସେଥିରୁ, ତେଣୁ ସମସ୍ତେ ଭାବିଲେ ନିଶ୍ଚିତ ଭାବରେ ପାଣ୍ଡବମାନେ ମୃତ୍ୟୁବରଣ କଲେ। ଏମିତି କୃଷ୍ଣ ବଳରାମ ଦ୍ୱାରକାରେ ଆସି ପହଞ୍ଚିଗଲେ, କନ୍ଦନ କଲେ ଆସିକିରି, ଭଗବାନ ହେଇକିରି ମଧ୍ୟ ଏଭଳି ଲୀଳା ସବୁ ରହିଛି। କିନ୍ତୁ ତଥାପି ଯୁଧିଷ୍ଠ ମହାରାଜ କହିଲେ, ନା କୃଷ୍ଣ ତୁମେ ଯାଅ, ଶାନ୍ତି ଆମେ ଚାହୁଁଛୁ, ଯୁଦ୍ଧ ଚାହୁଁନାହୁଁ। ଭଗବାନ ଚାହୁଁନଥିଲେ ଶାନ୍ତି, ଭଗବାନ ଚାହୁଁଥିଲେ ଯୁଦ୍ଧ, କିନ୍ତୁ ଭକ୍ତ ଚାହୁଁଛନ୍ତି ଶାନ୍ତି, ତେଣୁ ଗଲେ ଭଗବାନ, ଗଲେ ଶାନ୍ତି ଦୂତ ହିସାବରେ ଭଗବାନ, ଭଗବାନ ଗଲେ। ଯଦାଚ ପାର୍ଥ ପ୍ରହିତ ସଭାୟାମ, ଭଗବାନ ଚାଲିଲେ ବିରାଟ ରାଜ୍ୟରୁ, ଆସିଲେ ଦ୍ୱାରକାକୁ, ଆସି ହସ୍ତିନାପୁରକୁ ଆସି ପହଞ୍ଚିଗଲେ, ଶାନ୍ତି ଦୂତ ହିସାବରେ ଆସିଲେ, ଶାନ୍ତି ପ୍ରସ୍ତାବ ଦେଲେ। ଜଗତ୍ଗୁରୁ, ଜଗତର ଗୁରୁ ସିଏ, ବସୁଦେବଂ ସୁତଂ ଦେବଂ କଂସ ଚାଣୁର ମର୍ଦ୍ଦନ ଦେବକୀ ପରମାନନ୍ଦଂ କୃଷ୍ଣଂ ବନ୍ଦେ ଜଗତ୍ଗୁରୁଂ। ଜଗତ୍ଗୁରୁ କହିବାର ଉଦ୍ଦେଶ୍ୟ, ସମସ୍ତଙ୍କର ମଙ୍ଗଳ କରିବେ, ସମସ୍ତଙ୍କର କଲ୍ୟାଣ ହେବ, ଯଦି ସମସ୍ତେ ତାଙ୍କର କଥାକୁ ମାନିବେ ତାହେଲେ ସମସ୍ତଙ୍କର କଲ୍ୟାଣ ହେବ। ଭଗବତ ଗୀତାରେ ଭଗବାନ କହିଲେ, ମଚିତ ସର୍ବ ଦୁର୍ଗାଣି ମତ୍ ପ୍ରସାଦା ତରିଶେଷି ଅଥ ଚେତମ ଅହଙ୍କାର ନ ଶସ୍ୟସି ବିନକ୍ଷସି। ସବୁ ଜ୍ଞାନ ଦେଇକରି ଅନ୍ତିମରେ କହିଲେ ଅଷ୍ଟାଦଶ ଅଧ୍ୟାୟରେ, ଅର୍ଜୁନ ମୋତେ ଯଦି ତୁମେ ଚିତ୍ତରେ ରଖିବ, ହୃଦୟରେ ରଖିବ, ତୁମେ ସବୁ ପ୍ରକାର ଦୁଃଖରୁ ପାର ହୋଇଯିବ। ସର୍ବ ଦୁର୍ଗାଣି ମତ୍ ପ୍ରସାଦା ତରିଶ ଅଥ ଚେତ, ତୁମେ ଯଦି ନ ଶୁଣିବ ଅହଙ୍କାର ବଶତଃ, ମିଥ୍ୟା ଅହଙ୍କାର ବଶତଃ ମୋ କଥା ନ ଶୁଣିବ, ତାହେଲେ ତୁମର ବିନାଶ ହୋଇଯିବ। ତେଣୁ ଭଗବାନ ଜଗଦ୍ଗୁରୁ ସମସ୍ତଙ୍କର କଲ୍ୟାଣ ପାଇଁ ସେ କହିଥିଲେ। ଭଗବାନ ଯାଇକରି ପହଞ୍ଚିଲେ, ଜଗଦ୍ଗୁରୁ ଜାଣି ଜଗାଦ କୃଷ୍ଣ, ଭଗବାନ ଗଲେ ବିରାଟ ଦେଶରୁ, ବିରାଟ ଦେଶରୁ ମତ୍ସ୍ୟ ଦେଶ, ବିରାଟ ରାଜାଙ୍କର ଯେଉଁଠି ରହିଥିଲେ ପାଣ୍ଡବମାନେ ଅଜ୍ଞାତବାସ କରିଥିଲେ, ସେଇଠୁ ଯାଇକି ହସ୍ତିନାପୁରରେ ପହଞ୍ଚିଲେ। କ'ଣ ନତାନି ପୁଂସା ଅମୃତାୟନାନି, ଯେଉଁ କଥା କହୁଥିଲେ ଭଗବାନ, ଯେଉଁ କଥା କହୁଥିଲେ ଶାନ୍ତି ଦୂତ ହିସାବରେ, ଯେଉଁ କଥା କହୁଥିଲେ ଅମୃତ କଥା, ଅମୃତ ସିଏ ଭଗବାନ କଥା ଅମୃତ, ଆମେ କଥା କହୁଛେ ନା, ତବ କଥାମୃତମ ତପ୍ତ ଜୀବନମ କବି ବିରିଡ଼ିତମ କର୍ମ ସାପମ ଶ୍ରବଣମଙ୍ଗଳମ ଶ୍ରୀମଦବାଦତମ ଭୁବି ଗୃଣନ୍ତି ତେ ଗୁରୁଦାଜନା। ଭଗବାନଙ୍କ କଥା ହେଉଛି ଅମୃତ, ଗୋପୀମାନେ ମନେ ପକାଉଛନ୍ତି ଭଗବାନ ବିରହରେ। ତପ୍ତ ଜୀବନମ, ସମସ୍ତେ ତପ୍ତ ଅବସ୍ଥାରେ ରହିଛନ୍ତି, ମାନେ ବହୁତ ଗରମରେ ରହିଛି। ତତଲା ସୈକତେ ବାରି ବିନ୍ଦୁ ସମ ସୁତମିତ ରମଣୀ ସମାଜେ, ଏ ଭୌତିକ ଜଗତରେ ଏଇଟାକୁ ବିଦ୍ୟାପତି ରଚନା କରିଛନ୍ତି। ତତଲା ସୈକତେ, ବାଲିଟା ମୁଣ୍ଡରେ ଆମେ ଗରମକୁ ସହିନେବା, ଟୋପି ନଥିଲେ ମଧ୍ୟ ସହିନେବା, କିନ୍ତୁ ପାଦରେ ତତଲା ଜିନିଷକୁ ରହି ସହିପାରିବାନି, ଗୋଡ଼ ପଟକା ହେଇଯିବ, ସହିପାରିବା ନାହିଁ। କିନ୍ତୁ ସେହିଭଳି ଭାବରେ ତତଲା ସୈକତେ ବାରି ବିନ୍ଦୁ ସମ, ଗୋଟିଏ ବିନ୍ଦୁ, ଗୋଟେ ସମୟ ଆସିଗଲା, ଜଳ ଟିକେ ଆସିଗଲା ଗୋଟେ ବିନ୍ଦୁରେ, କ'ଣ ତା ଦେହରେ ହେବ। ସୁତମିତ ରମଣୀ ସମାଜେ, ଏଇଭଳି ଭାବରେ ଲୋକମାନେ ଆନନ୍ଦ ପ୍ରାପ୍ତ ହେବା ପାଇଁ ଚାହୁଁଛନ୍ତି, ତପ୍ତ ଅବସ୍ଥାରେ ରହିଛନ୍ତି, ଗୋଟେ ବାରି ବିନ୍ଦୁଟେ ଆସୁଛି, ବିନ୍ଦୁଟେ କ'ଣ ସିଏ ତାଙ୍କର ତାତିକୁ କ'ଣ କମେଇବ, ସିଏ ଆହୁରି ବଢ଼େଇଦେବ। ତେଣୁ ଏ ଯେଉଁ ରହିଛି ଭଗବାନ କଥା ହେଉଛି ଅମୃତ, ଶ୍ରବଣ କଲେ ସେ ତାଙ୍କ ମଙ୍ଗଳ ଆସିଯିବ। ଇଏ ଏଭଳି ଗୋଟେ ଔଷଧ, କେବଳ ଶ୍ରବଣ କଲେ ଆମର ଔଷଧ କାର୍ଯ୍ୟ କରିବ, ଶ୍ରୀମଦ ଆହତମ ସବୁକିଛି ଯଶ ଆଣି ପ୍ରଦାନ କରିବ। ତେଣୁ ଏଇ ଭୂମି ଭୌତିକ ଜଗତରେ ଯେଉଁମାନେ ଭଗବାନ କଥା କୁହନ୍ତି ସେମାନେ ହେଉଛନ୍ତି ସବୁଠୁ ଶ୍ରେଷ୍ଠ ଦାନୀ। ଭୂରିଦା ଜନା ରଥଯାତ୍ରା ଆସିଗଲା, ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ଲୀଳା ରହିଛି। ପ୍ରତାପ ରୁଦ୍ର ପ୍ରଭୁ ଚାହୁଁଥିଲେ ଭଗବାନ ଦର୍ଶନ କରିବା ପାଇଁ, ଭଗବାନ ମହାପ୍ରଭୁ ମନା କଲେ, ନା ମୁଁ ରାଜା ହେଇକି ତାଙ୍କୁ ଦର୍ଶନ ଦେବି, ମନା କରିଦେଲେ। କିନ୍ତୁ ସାର୍ବଭୌମ ଭଟ୍ଟାଚାର୍ଯ୍ୟ, ରାୟ ରାମାନନ୍ଦ ଏସବୁ ସମସ୍ତେ ଲାଗିଲେ କେମିତି ମହାପ୍ରଭୁ ତାଙ୍କୁ କୃପା କରିବେ। ତେଣୁ ରଥଯାତ୍ରାରେ ଯେତେବେଳେ ରଥ ଟାଣି ଟାଣିକି ମହାପ୍ରଭୁ ହାଲିଆ ହେଇକିରି ଯେଉଁ ବଡ଼ଗଣ୍ଡି ପାଖରେ ଯେଉଁ ଜଗନ୍ନାଥ ବଲ୍ଲଭରେ ବିଶ୍ରାମ ନେଇଛନ୍ତି, ଉଦ୍ୟାନରେ ବିଶ୍ରାମ ନେଇଛନ୍ତି, ଗଲେ ରାଜା, ଗଲେ ପ୍ରତାପରୁଦ୍ର ପ୍ରଭୁ, ପ୍ରତାପରୁଦ୍ର ମହାରାଜ ଗଲେ, ଭକ୍ତ ବେଶରେ ଗଲେ, ଯାଇକିରି ତାଙ୍କ ପାଦ ସମ୍ଭାବନ କରୁଛନ୍ତି। ତାଙ୍କୁ ସୁଯୋଗ ମିଳିଲା, ମହାପ୍ରଭୁ ଆଲାଉ କଲେ, ପରୋକ୍ଷ ଭାବରେ କଲେ, ପାଦ ସମ୍ଭାବନ କରିକି ଏଇସବୁ ଗୀତ ବୋଲୁଛନ୍ତି। ଜୟତି ତେ ଦିକଂ ଜନ୍ମନା ବ୍ରଜ ଶ୍ରୟତ ଇନ୍ଦିରା ଶ୍ରଦ୍ଧି ଦୈତ ଦିଶ୍ୟତା ଦୀକ୍ଷୁତାବକା ତୋଇ ଦୃତା ସବ କାମ ବିଚିନ୍ନତେ ଧିକମ। ଭଗବାନ ଯେଉଁ ବ୍ରଜରେ ଆସିଲେ, ବ୍ରଜର ସବୁଠାରୁ ଶ୍ରେଷ୍ଠ ଜୟ ହେବ, ଏମିତି ବୈକୁଣ୍ଠ ଲୋକ ଅପେକ୍ଷା ମଧ୍ୟ ବ୍ରଜର ଜୟ ଅଧିକ। କାହିଁକି ନା ଇନ୍ଦିରା ଲକ୍ଷ୍ମୀଦେବୀ ଯିଏ ବୈକୁଣ୍ଠରେ ପୂଜିତ ହେଉଛନ୍ତି, ସିଏ ଆଜି ବ୍ରଜବାସୀମାନଙ୍କର ସେବା କରୁଛନ୍ତି। ଦୈତ ଦୃଶ୍ୟ ଏଇଟା ଦେଖିବା କଥା, ଗୋଟେ ଦୃଶ୍ୟ ଏଭଳି, ଇଏ ଗୋଟେ ଅଦ୍ଭୁତ ଦୃଶ୍ୟ। ତୋଇ ଧୃତାସବ, ଆପଣଙ୍କ ପାଖରେ ଯିଏ ଆପଣ ତା ପ୍ରାଣକୁ ପ୍ରଦାନ କରିଛନ୍ତି, ସିଏ ଆପଣଙ୍କୁ ଖୋଜି ହେଉଛନ୍ତି, ଆପଣ କୁଆଡ଼େ ଗଲେ, ତାହା ବିଚିନ୍ନତେ। ଏଇଭଳି ଭାବରେ ଆରମ୍ଭ ହେଲା 19 ଶ୍ଲୋକ ଗୋପୀ ଗୀତ ଦଶମ ସ୍କନ୍ଧ 31 ଅଧ୍ୟାୟରେ। ତେଣୁ ଏହି ଗୀତକୁ ଗାନ କଲେ ସିଏ ମହାପ୍ରଭୁ ଯେଉଁ ବିଶ୍ରାମ ନେଇଥିଲେ ଶୁଣିକରି ଅମୃତ ଲାଗିଲା, ଅମୃତ ଭଳି ଲାଗିଲା ତାଙ୍କୁ। ରାଧାରାଣୀଙ୍କର ଭାବ ସେ ନିଜେ ଗାନ କରିଛନ୍ତି, ତେଣୁ ଆଜି ଶୁଣିକରି କେତେ ଆନନ୍ଦ ସେ ପ୍ରାପ୍ତ। କୁଣ୍ଡେଇ ପକାଇଲେ ତାଙ୍କୁ, ଭୂରିଦା ଭୂରିଦା କହିଲେ, ତୁମେ ହେଉଛ ଶ୍ରେଷ୍ଠ ଦାନୀ। ଏହିଭଳି ଭାବରେ ମହାପ୍ରଭୁ ତାଙ୍କୁ କୃପା କରିଥିଲେ। ଏସବୁ କଥା ଅଛି। ତେଣୁ ଭଗବାନ କଥା ହେଉଛି ଅମୃତ, ନହତାନି ପୁଂସା ଅମୃତାୟନାନି, ଯଦିଓ ଅମୃତପୂର୍ଣ୍ଣ କଥା କହୁଥିଲେ, କିନ୍ତୁ ରାଜରୁ ମେନେ କ୍ଷେତପୁଣ୍ୟ ଲେସା, ଇଏ ଯେଉଁ ଦୁର୍ଯ୍ୟୋଧନ ରହିଛି ସିଏ ଶୁଣିଲା ନାହିଁ। ରାଜରୁ ମେନେ କ୍ଷେତପୁଣ୍ୟ ଲେସା, ତାଙ୍କର ଯେଉଁ ପୁଣ୍ୟ ଥିଲା ଅଳ୍ପ କିଛି ପୁଣ୍ୟ, ଯେଉଁଥିପାଇଁ ସିଏ ଆଜି ରାଜା ହେଉଥିଲେ, ଅନ୍ତତ ପକ୍ଷେ ସେ 13 ତ ରାଜା ହେଲେ, ବେଶୀ ନହେଲା ନାହିଁ। କ୍ଷେତ ଯାହା ପୁଣ୍ୟ ଥିଲା ସବୁ ଲେସ୍ ସରିଗଲା, କ୍ଷେତ ନଷ୍ଟ ହୋଇଗଲା, ଆଉ ରହିଲା ନାହିଁ ପୁଣ୍ୟ। ଭଗବାନ କଥାକୁ ଗ୍ରହଣ କଲେ ନାହିଁ। ଭଗବାନ କହିଲେ, ଦେଖ ସମଗ୍ର ପୃଥିବୀ ହେଉଛି ତାଙ୍କର, ଠିକ୍ ଅଛି, ତୁମେ ଅଧା ନିଅ, 50-50 କରିଦେବା, ବିସ୍କୁଟ୍ କିନ୍ତୁ 50-50 ଚାଲିଛି ବିସ୍କୁଟ୍, ଯେ କହିବେ ମିଠା, ଯେ କହିବେ ଲୁଣିଆ, ମିଠା ଲୁଣିଆ ନା, 50-50 ନିଅ, ମିଠା ଲୁଣ ରହିଛି 50-50, ଠିକ୍ ଅଛି, ସବୁକିଛି ତାଙ୍କର, କିନ୍ତୁ ତଥାପି ମୁଁ କହିଦେଉଛି ତୁମେ ନିଅ 50%, ମୁଁ ତାଙ୍କ ତରଫରୁ ଆସିଛି ଶାନ୍ତିଦୂତ, ମୁଁ ଶାନ୍ତି ପ୍ରଦାନ କରିବି, ତୁମେ 50% ନିଅ, ସେତିକି ସନ୍ତୁଷ୍ଟ ରୁହ, ତୁମେ 50% ଦେଇ ନା 50%। ଆଚ୍ଛା ହଉ, ନହେଲେ ଆଉ ଗୋଟେ ପ୍ରସ୍ତାବ ଦେଉଛି ନା କ'ଣ, ନା 5 ଗ୍ରାମ ଦିଅ, ତାଙ୍କ ପାଖରେ 5 ଭାଇ, ସିଏ 5 ଗ୍ରାମ ଦିଅ, 5 ଗ୍ରାମ ବର୍ଣ୍ଣନା କରାଯାଇଛି, କ'ଣ କ'ଣ ସେଇଟା, ଅବିସ୍ଥଳ, ବୃକସ୍ଥଳ, ମାକନ୍ଦି, ବାରଣାବୃତ, ବାରଣାବତରେ ଯେଉଁଠି ତାଙ୍କୁ ନିଆଁ ଲଗାଇ ଦେଇଥିଲେ ବାରଣାବତରେ, ଏଇଟା ହେଉଛି ବାରଣାସୀ, ବାରଣାସୀ ହେଉଛି ବାରଣାବତ, ବାରଣାସୀ ଏବଂ ଅନ୍ୟ ଯେକୌଣସି ଗ୍ରାମ ଯେଉଁଟା ମରୁଭୂମି ଅଛି କି କ'ଣ ଅଛି ସେଇଗୁଡ଼ିକ ଦିଅ। ଖାଣ୍ଡପ୍ରସ୍ଥ ଦେଇଥିଲେ, ଏଇଟା ମରୁଭୂମିଟାକୁ ଦେଇଥିଲେ। ତେଣୁ ଭଗବାନ କହିଲେ, ଠିକ୍ ଅଛି, 4 ଗାଁ ଦିଅ, ଆଉ ଗୋଟେ କେଉଁଠି ମରୁଭୂମି ଫରୁଭୂମି ଯେଉଁଠି ୟୁଜ୍ ହେଉନି ସେଇଟା ଦେଇଦିଅ, ଯେକୌଣସି ଦିଅ, 5 ଆମେ ରାଜି, ମୁଁ ଶାନ୍ତିଦୂତ ଆସିବେ, ଯୁଧିଷ୍ଠିର ମହାରାଜ ମୋତେ ପାୱାର ଅଫ୍ ଆଟର୍ଣ୍ଣି ଦେଇଦେଇଛନ୍ତି, ତାଙ୍କୁ ଦେଇଦେଲେ ମୁଁ ସେତିକି ସେ ସମାନ ସନ୍ତୁଷ୍ଟ ହେବେ। 5 ଭାଇ 5 ଚଳିବ ଆଉ, ସେଇଥିରେ 5 ଯାବଧି ସୂଚ୍ୟା ତୀକ୍ଷ୍ଣୟା ବିଦ୍ୟ ଅଗ୍ରେଣ ମାରିସ ତାବଦପି ପରିତ୍ୟଜ୍ୟ ଭୂମେ ନ ପାଣ୍ଡବାନ ପ୍ରତି। ଗୋଟେ ଛୁଞ୍ଚି, ଛୁଞ୍ଚିରେ ସୂତା ସିଲେଇ ଚାଲିଛି, ଛୁଞ୍ଚି ସୂତା ପକାଇକିରି ଫୁଲ ଗୁନ୍ଥା ଚାଲିଛି, ସେଇ ଛୁଞ୍ଚି ସବୁ ଲଗାଇଲେ ଯେତିକି ଭୂମି ଦରକାର ସେତିକି ତ ଦେବି ନାହିଁ, ବିନା ଯୁଦ୍ଧରେ ଆଉ ପାଞ୍ଚ ଖଣ୍ଡ ଗ୍ରାମ କ'ଣ କହୁଛ ତମେ ଶ୍ୱଶୁର ଭାଇ କ'ଣ ସମୁଦି କ'ଣ ଏସବୁ କହୁଛ? ତେଣୁ ଭଗବାନ ଭଗବାନଙ୍କୁ ବାନ୍ଧିବା ପାଇଁ ଚେଷ୍ଟା କରୁଥିଲେ ଦୁର୍ଯ୍ୟୋଧନ। ଭଗବାନ ସେଠି ଦେଖିଲେ, ତାଙ୍କ ବିରାଟ ରୂପକୁ ଦେଖେଇଲେ, କେମିତି ବାନ୍ଧିବୁ ମା, ବାନ୍ଧ ମତେ ଦେଖିବା। ମା ବାନ୍ଧିଦେଲେ ଦୌଡ଼ି, ଛୋଟିଆ ଛୋଟିଆ ଦୌଡ଼ରେ ତାକୁ ବାନ୍ଧି ବାନ୍ଧିକିରି ବାନ୍ଧି ବାନ୍ଧିକିରି ଯେତେ ଚେଷ୍ଟା କଲେ ସବୁବେଳେ ଦୁଇ ଆଙ୍ଗୁଳି କମିଯାଉଥିଲା। କିନ୍ତୁ ଯଶୋଦାଙ୍କର ଯେଉଁ ରହିଛି ଦୃଢ଼ ପ୍ରତିଜ୍ଞ, ସେଥିରେ ଭଗବାନ ହାର ମାନିଲେ। ଭଗବାନଙ୍କର ଯେତେ ରହିଛି ସବୁ ଭଗବତା ସବୁ ହାର ମାନିଲା। କିନ୍ତୁ ଇଏ ଦୁର୍ଯ୍ୟୋଧନ କ'ଣ ବାନ୍ଧିବ ତାଙ୍କୁ? ତାଙ୍କର କ'ଣ ଆଦି ଅଛି ନା ଅନ୍ତ ଅଛି ତମେ ବାନ୍ଧିବ? ବିରାଟ ରୂପକୁ ଦେଖେଇଲେ ଆଉ ବାନ୍ଧି ପାରିଲେନି, କିନ୍ତୁ ତଥାପି କରିଥିଲେ ବ୍ୟବସ୍ଥା କରିଥିଲେ। 56 ପୌଟ ଭୋଗ କରିଥିଲେ, 56 ପୌଟ ମାନେ ବହୁତ ପ୍ରକାର ବ୍ୟବସ୍ଥା କରିଥିଲେ। କୃଷ୍ଣ ଏଥିରେ ଭୋଳ ହେଇଯିବେ ଆଉ ସେ ପାଣ୍ଡବମାନଙ୍କୁ ଭୁଲିଯିବେ, ଲାଞ୍ଚ ନେଇଦେଲେ, କିଛି ଲାଞ୍ଚ ଦେଇଦେଲେ ସେ ପଳେଇ ଆସିବେ ଆମ ପାଖ। ମୋତେ ସମୁଦି ମଧ୍ୟ ସିଏ ମଧ୍ୟ ସାଧାରଣ ଆମର ସିଏ ସମୁଦି। ତେଣୁ ଏଇଭଳି ଭାବରେ ବହୁତ ପ୍ରକାର ବ୍ୟବସ୍ଥା କରିଥିଲେ। ଦୁର୍ଯ୍ୟୋଧନଙ୍କୁ ଭୋଗ ନ ଖାଅ, ରୁଖ ଶାକ ବି ଦୁର୍ଘର ଖାଅ, ଏସେ ପ୍ରେମ ପୂଜାରୀ ରାଧେ ଶ୍ୟାମ 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 ଜୟ ମାଧବ ମଦନ ମୁରାରୀ ରାଧେ ଶ୍ୟାମ 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 ଜୟ କେଶବ କଳିମଳ ହାରି ରାଧେ ଶ୍ୟାମ ଶ୍ୟାମ ଶ୍ୟାମ। ଦୁର୍ଯ୍ୟୋଧନ କେତେ ପ୍ରକାର ଖାଇବାକୁ କରିଥିଲା, ଆମେ ଭଗବାନ ଚାହିଁଲେ ନାହିଁ। ଆଚାର୍ଯ୍ୟମାନେ କହନ୍ତି ଭଗବାନ କହିଲେ ମୁଁ ମୋତେ କ୍ଷୁଧା ନାହିଁ, ଭଗବାନ ଭୋକ ନାହିଁ। ଭଗବାନ ଭୋକ ହେଉଥାନ୍ତା, ହଁ କ'ଣ ଭୋକ ହେଲାଣି ଆଉ କ'ଣ ଖାଇଦେବା କ'ଣ? ଭଗବାନ କ୍ଷୁଧା ନାହିଁ କି ତୁମର ମୋତେ ଭଗବାନ ଭକ୍ତି ନାହିଁ, ଆଉ ଭଗବାନ କେମିତି ଖାଇବେ? କିନ୍ତୁ ଗଲେ ବିଦୁର ଘରକୁ ଗଲେ, ବିଦୁର ସେଠି ନାହାନ୍ତି, ବିଦୁରଙ୍କ ପତ୍ନୀ ରହିଛନ୍ତି, ଯେତେବେଳେ କବାଟ ଖଟଖଟ କଲେ ବୋଧେ ଭାବିଲେ ବିଦୁର ସ୍ତ୍ରୀ ଭାବିଲେ ବୋଧେ ଆମର ସ୍ୱାମୀ ଆସିଗଲେ, ଯାଇଥିଲେ ମାର୍କେଟରୁ କ'ଣ କିଣାକିଣି କରିବା ପାଇଁ। ଆଉ ଦେଖିଲା ବେଳକୁ ଭଗବାନ ହାଜର, ଭଗବାନ ଆଉ ଇଏ ଏଭଳି ଭୋଳ ପଡ଼ିଗଲେ, କଦଳୀ କାନ୍ଦିରେ ଥିଲା, କଦଳୀ ଛଡ଼ି ଛଡ଼ି ଦେଉଛନ୍ତି ଖାଇବା ପାଇଁ, ହଁ କଦଳୀ ଚୋପାକୁ ଦେଉଛନ୍ତି, କଦଳୀ ପିଣ୍ଡି ଦେଉଛନ୍ତି, ଏଇଭଳି ଭାବରେ ଭକ୍ତିଆ ଭକ୍ତିରେ ଦେଉଛନ୍ତି। ତେଣୁ ଭଗବାନ ସେଇଟା ଗ୍ରହଣ କରୁଛନ୍ତି। ତେଣୁ ଯେଉଁ ରହିଛି ଏଇଭଳି ଭାବରେ ଭଗବାନ ସିଏ ସବୁ ଏଇଭଳି ଭାବରେ ଭଗବାନ ଲୀଳା ସବୁ ରହିଛି। ତେଣୁ ସେ ଯେତେ ଭୁଲିବା ପାଇଁ ଚେଷ୍ଟା କରୁଛନ୍ତି ଗୋପୀମାନେ, ଆଉ ସେ ଭୁଲି ପାରୁନାହାନ୍ତି। ବାରମ୍ବାର 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 ତାଙ୍କ ସ୍ମରଣ ଆସୁଛି, ଯେତେ ଚେଷ୍ଟା କରୁଛନ୍ତି ଭୁଲିଯିବା ପାଇଁ। ସେ ମୋତେ ଏମିତି କଥା କହିଲା, ମୁଁ ତାକୁ ଭୁଲିଯିବି, ଆଉ ଗୋଟେ କ'ଣ ଚିନ୍ତା କରିବି, ଆଉ ଗୋଟେ କ'ଣ ଚିନ୍ତା କରିବି, ସେ କ'ଣ ମୋର ଶରୀର କ'ଣ ଏସବୁ, ଯେତେ ଯେତେ ମୋରାଲ ଇନଷ୍ଟ୍ରକ୍ସନ୍ ନିଅ ଯେତେ ଯାହା କର, କିନ୍ତୁ ଭୁଲି ପାରିବେ ନାହିଁ ମୃତ୍ୟୁ ସମୟ ପର୍ଯ୍ୟନ୍ତ। ମୃତ୍ୟୁ ବେଳକୁ ମଧ୍ୟ ସେଇଟା ସ୍ମରଣ କରିକି ମୃତ୍ୟୁବରଣ କରିବେ। ମନୁଷ୍ୟ ଜନ୍ମ ପ୍ରାପ୍ତ ହେଲେ ଏଇ ଦ୍ୱିପଦ କଥାକୁ ଭୁଲି ପାରିଲେ ନାହିଁ। କିନ୍ତୁ ଗୋପୀମାନେ କୃଷ୍ଣଙ୍କୁ ଯେତେ ଚେଷ୍ଟା କରୁଛନ୍ତି ଭୁଲିବା ପାଇଁ, ଯେତେ ଚେଷ୍ଟା କଲେ କିନ୍ତୁ ଭୁଲି ପାରିଲେ ନାହିଁ। ପୁନଃ ପୁନଃ ସ୍ମାରନ୍ତି, ପୁଣି ତାଙ୍କର ମନରେ ଆସିଗଲା ଏମିତି ହେଇଥିଲା ଲୀଳା, ଏମିତି ହେଇଥିଲା ଲୀଳା, ଅନେକ ଲୀଳା ହେଇଛି, ଅନେକ ଲୀଳା, ଗୋଟିଏ ମୁହୂର୍ତ୍ତର ଲୀଳାକୁ ଭୁଲି ପାରିବେ ନାହିଁ। ଆଉ ଇଏ 11 ବର୍ଷ କାଳ ଯେଉଁ ରାସଲୀଳାଟି ଯେଉଁ ହେଇଥିଲା, ବ୍ରହ୍ମରାତ୍ରି ଉପାବୃତ୍ତି ବୋଲି କୁହାଯାଇଛି, 432 କୋଟି ବର୍ଷ ଗୋଟିଏ ରାତ୍ରି ଭିତରେ ରହିଯାଇଥିଲା। ହଁ କେତେ ଲୀଳା, କେତେ କ'ଣ ସବୁ କେମିତି ଭୁଲିବେ? ନାଇଁ ଶ୍ରୀନିକେତ ତତ୍ ପାଦେଇ ପା ପଦକେଇ, ସିଏ କୃଷ୍ଣ ହେଉଛନ୍ତି ଶ୍ରୀନିକେତ, ଶ୍ରୀ ଲକ୍ଷ୍ମୀଦେବୀ ତାଙ୍କର ପକ୍ଷରେ ରହିଛନ୍ତି ଶ୍ରୀନିକେତ। ଭଗବାନ କହିଲେ ଅନିକେତ ସ୍ଥିରମତି ଭକ୍ତିମାନ ମେ ପ୍ରିୟ ନର, ଭଗବତ ଗୀତା 12 ଅଧ୍ୟାୟରେ କହିଲେ ଶ୍ରେଷ୍ଠ ଭକ୍ତ କିଏ ନା ଯାହାର କୌଣସି ଘର ନାହିଁ ସିଏ ମୋର ପ୍ରିୟ। କିନ୍ତୁ ଭଗବାନ ନିଜେ ଘର ହେଇଗଲେ, କାହିଁକର ଲକ୍ଷ୍ମୀଦେବୀଙ୍କର, ଲକ୍ଷ୍ମୀଦେବୀ ଶ୍ରୀନିକେତେଇ ଶ୍ରୀନିକେତନ। ଭାଗବତର ଗୋଟେ ଶ୍ଳୋକ ଅଛନ୍ତି, ଯେଉଁମାନେ ଏଇ ଅକ୍ରୂରଣଙ୍କ ବିଷୟରେ କହିଛନ୍ତି, ଅକୃଙ୍ଗ ବିଷୟରେ କୁହାଯାଇଛି, ଯିଏକି ଦଶମ ସ୍କନ୍ଧ 49 ଅଧ୍ୟାୟରେ ସେ ଶ୍ଳୋକଟି ଅଛନ୍ତି, ଅକୃଢ଼ ଭଗବାନଙ୍କର ଏଭଳି ଭକ୍ତ ଥିଲେ, କିଛି ତାଙ୍କର ଚାହୁଁନଥିଲେ କିଛି ଭଗବାନଙ୍କୁ, ତଥାପି ତତ୍ପର କିମ୍ ଅଲଭ୍ୟ ଭଗବତୀ ରସନେ ଶ୍ରୀନିକେତନେ, ଶ୍ରୀନିକେତନ ଶ୍ରୀ ଲକ୍ଷ୍ମୀଦେବୀ ତାଙ୍କର ପକ୍ଷରେ ରହିଛନ୍ତି, ତେଣୁ କିମ୍ ଅଲଭ୍ୟ ତାଙ୍କ ପାଇଁ କ'ଣ ଅଲଭ୍ୟ ରହିଛି, ଏଇଟା ପାଇବେ ନାହିଁ, ସେଇଟା ପାଇବେ ନାହିଁ, ଏଇଟା ପାଇବେ ନାହିଁ, ଏତେ ଧନ କେଉଁଠୁ ଅଛି ଯେ ମୁଁ ଆଣିବି ଏଇଟା, କିମ୍ ଅଲଭ୍ୟ ଭଗବତୀ ଭଗବାନଙ୍କୁ, ଯିଏକି ଶ୍ରୀନିକେତନେ ଲକ୍ଷ୍ମୀଦେବୀ ତାଙ୍କର ପକ୍ଷରେ ରହିଛନ୍ତି, ସେ ଯଦି ପ୍ରସନ୍ନ ହୋଇଗଲେ ତାହେଲେ ଆଉ କ'ଣ ରହିଛି ତାଙ୍କର ଅଲଭ୍ୟ, ତଥାପି ତତ୍ପରା ରାଜନ ନହିଁ ବାଞ୍ଛନ୍ତି କଞ୍ଚନ, ତଥାପି ଯେଉଁମାନେ ଭଗବାନଙ୍କର ଭକ୍ତ ସେମାନେ କିଛି ଚାହାନ୍ତି ନାହିଁ, କିଛି ଚାହାନ୍ତି ନାହିଁ। ତେଣୁ ଏଠି କୁହାଗଲା ଶ୍ରୀନିକେତି ତତ୍ପଦକେଇ, ତାଙ୍କର ଯେଉଁ ପାଦ ରହିଛି ପାଦରୁ ଜାଣିବା ଇଏ ହେଉଛନ୍ତି ଭଗବାନ ବୋଲି 19 ଚିହ୍ନ ରହିଛି, ଗଣନା କରାଯାଇଛି, ପାଦ ଚିହ୍ନକୁ ଯଦି ଜଣେ ଧ୍ୟାନ କରିବ ତାହେଲେ ସେଇ ଚିହ୍ନ ଧ୍ୟାନ କଲେ ତାଙ୍କର କେତେ କ'ଣ ସବୁ ହେଇଯିବ, ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, କପିଳଦେବ ସେ କଥା କହୁଛନ୍ତି, ଭଗବାନଙ୍କ ଯେଉଁ ପାଦ ପଦ୍ମରେ ଯେଉଁ ଚିହ୍ନ ସବୁ ରହିଛି କ'ଣ ବଜ୍ର ଅଙ୍କୁଶ ଏସବୁ ଯେଉଁ ରହିଛି, ଏସବୁ ଯଦି ଧ୍ୟାନ କରିବେ ତାହେଲେ ବଜ୍ରକୁ ଯଦି ଧ୍ୟାନ କରିବେ ଆମର ଯେଉଁ ରହିଛି ଆମର ଯେଉଁ ମନରୂପକ ଅସ୍ଥିକୁ ସେ ଅଙ୍କୁଶ ଭଳି କାର୍ଯ୍ୟ କରିବ, ଭଗବାନଙ୍କ ପାଦ ପଦ୍ମରେ ଯେଉଁ ରହିଛି ଅଙ୍କୁଶ ଏଇଟା ଯଦି ଧ୍ୟାନ କରିବେ, ଏ ଶ୍ଳୋକଟି ଅଛନ୍ତି, ଯେ ଚରଣାରବିନ୍ଦ ଧ୍ୟାତୁମ୍ ଭକ୍ତସ୍ୟ ମନୋହସ୍ତିନିଂ ମନୋହସ୍ତିନିଂ ସ୍ୱ ସ୍ୱ ବର୍ତ୍ମନ୍ୟାନୟାତୁ ଅଙ୍କୁଶଂ ଧତ୍ତି, ଭଗବାନଙ୍କ ପାଦ ପଦ୍ମରେ ଯେଉଁ ଚିହ୍ନ ସବୁ ରହିଛି ଅଙ୍କୁଶ ଗୋଟେ ଚିହ୍ନ ରହିଛି, ଅଙ୍କୁଶକୁ ଯଦି ଧ୍ୟାନ କରିବା ତାହେଲେ ଆମର ମନ ହସ୍ତିକୁ ସେ କଣ୍ଟ୍ରୋଲ କରିଦେବ, ଯେମିତି ଅଙ୍କୁଶ ଗୋଟେ ହସ୍ତିକୁ କଣ୍ଟ୍ରୋଲ କରେ, ମନ ସରସିମଳମ୍ କର୍ତ୍ତୁମ୍ କମଳମ୍, ମନରେ କ'ଣ ମନରେ ଯେଉଁ ପ୍ରକାର ମହିଳା ସବୁ ରହିଛି ଭଗବାନ ଚିନ୍ତା କରୁନାହିଁ, ସବୁ ପ୍ରକାର କ'ଣ ଅନର୍ଥ ସବୁ ରହିଛି, କିନ୍ତୁ ଭଗବାନଙ୍କ ପାଦ ପଦ୍ମରେ ଥିବା କମଳର ଯଦି ଧ୍ୟାନ କରିବା ତାହେଲେ ଆମର ମନକୁ ସରସି ମଳମ୍ କର୍ତ୍ତୁମ୍, ଆମର ମନରୂପକ ସରସିକୁ ସେଇଟା ଶୁଦ୍ଧ କରିଦେବ, ପରିଷ୍କାର କରିଦେବ। ସେହିଭଳି ଭାବରେ ମନସେ ସର୍ବୋତ୍କୃଷ୍ଟ ସର୍ବକର୍ଷ ସାମ୍ରାଜ୍ୟ ଦାତୁ ଧ୍ୱଜ, ଭଗବାନ ପାଦ ପଦ୍ମରେ ଯେଉଁ ଧ୍ୱଜ ରହିଛି, ଯେଉଁ ରହିଛି ଗୀତ ବୋଲାଯାଏ କ'ଣ, ନୀଳ ଚକ୍ରେ ହେ ଦେଖ ଉଡ଼ୁଛି ବାନା ପତିତ ପାବନ ନାମଟି ଯାର ନା, ପତିତ ପାବନ ନାମଟି ଯାର ନା, ନୀଳଚକ୍ର ପତିତ ପାବନ ରହିଛନ୍ତି, ଧ୍ୱଜା ଧ୍ୱଜା ଉଡ଼ୁଛି ସବୁଦିନେ ଯାଉଛନ୍ତି, ଯାଇ ଧ୍ୱଜା ପରିବର୍ତ୍ତନ ହେଉଛି, ଧ୍ୱଜା ସବୁଦିନ ସନ୍ଧ୍ୟାବେଳେ ଲୋକମାନେ ଯାଆନ୍ତି ଜଗନ୍ନାଥ ମନ୍ଦିର ସେଠି ଲକ୍ଷ୍ୟ କରିଥିବେ, ସେ ଯିବେ ମାଙ୍କଡ଼ ଭଳି ଚୋଟି ଚୋଟି ଯିବେ, ଯାଇକିରି ସେ ଧ୍ୱଜାକୁ କାଢ଼ିବେ ଆଉ ଗୋଟେ ଧ୍ୱଜା ଲଗେଇବେ, କେତେ କ'ଣ ତା ଦେହରେ ଲୀଳା ଲୀଳା ମଧ୍ୟ ରହିଛି ଧ୍ୱଜା ଉପରେ, କେତେ କ'ଣ ଲୀଳା ଜଗନ୍ନାଥଙ୍କର ରହିଛି, ସେ ଧ୍ୱଜାକୁ ଯଦି ଧ୍ୟାନ ଭଗବାନ ପାଦ ପଦ୍ମରେ ସେ ରହିଛି ଧ୍ୱଜା, ସେ ଧ୍ୱଜାକୁ ଯଦି ଧ୍ୟାନ କରିବେ ସର୍ବୋତ୍କର୍ଷ ସାମ୍ରାଜ୍ୟ ସେ ପ୍ରାପ୍ତ ହେବେ, ବିରାଟ ସାମ୍ରାଜ୍ୟ ସେ ପ୍ରାପ୍ତ ହେବେ ଧ୍ୱଜାକୁ ଯଦି ଧ୍ୟାନ କରିବେ। ସେହିଭଳି ଭାବରେ ସର୍ବୋତ୍କୃଷ୍ଟ ଯଶୋ ଦାତୁ ଜବ, ଜବ ଗୋଟେ ରହିଛି ଜବକୁ ଯଦି ଧ୍ୟାନ କରିବା ତାହେଲେ ସେ କ'ଣ ହେବ, ସମସ୍ତ ଯଶ ପ୍ରଦାନ ଉତ୍କୃଷ୍ଟ ଯଶ ପ୍ରଦାନ କରିବ। ମହାପ୍ରଭୁ ପଚାରିଥିଲେ ରାୟ ରାମାନନ୍ଦକୁ ଯଶ ଭିତରେ କୀର୍ତ୍ତି ବିଷୟରେ ଶ୍ରେଷ୍ଠ କୀର୍ତ୍ତି କାହାର, ନା ଯିଏ ହେଉଛନ୍ତି ରାଧାକୃଷ୍ଣଙ୍କର ଭକ୍ତ ତାହାର ଯଶ ହେଉଛି ଶ୍ରେଷ୍ଠ, ତାହାର କୀର୍ତ୍ତି ହେଉଛି ଶ୍ରେଷ୍ଠ, ଭଗବାନ ଭକ୍ତଙ୍କର ଶ୍ରେଷ୍ଠ ଯଶ ରହିଛି, ଭଗବାନଙ୍କ ସବୁ ଯଶ, ଯେଉଁ ଭଗବାନ କହିଲେ ଯେଉଁ 6 ଐଶ୍ୱର୍ଯ୍ୟ ରହିଛି ତା ଦେହରୁ ଗୋଟିଏ ଐଶ୍ୱର୍ଯ୍ୟ ହେଉଛି ଭଗବାନଙ୍କ ଯଶ, କିନ୍ତୁ ଭଗବାନଙ୍କ ଯଦିଓ ସବୁକିଛି ଯଶ କିନ୍ତୁ ସେ ତାଙ୍କର ଭକ୍ତମାନଙ୍କୁ ପ୍ରଦାନ କରନ୍ତି। ଭଗବତ ଗୀତାରେ ଭଗବାନ କହିଲେ ତତ୍ତ୍ୱା ତସ୍ମାତ୍ ମୁତିଷ୍ଠ ଯଶୋ ଲଭସ୍ୱ ଜିତ୍ୱା ଶତ୍ରୁଣ ଭୟଙ୍କ ରାଜ୍ୟ ସମୃଦ୍ଧମ୍ ମୟବେତା ନିହତା ପୂର୍ବମେବ ନିମିତ୍ତ ମାତ୍ର ଭବ ସବ୍ୟସାଚୀନ, ସବୁ ଯଶ ଭଗବାନଙ୍କର। ମହାଭାରତ ଯୁଦ୍ଧ ଅନ୍ତିମରେ କୁହାଗଲା ଯେଉଁ ଭୀମଙ୍କର ପୁତ୍ର ସବୁ ଦେଖୁଥିଲେ, ବିରାଟ ସେନା ଦେଖୁଥିଲେ କିଏ କାହାକୁ ମାରିଲି, ସବୁ ଚିନ୍ତା କରୁଥିଲେ, ମୁଁ ଏତେ ମାରିଲି ସେତେ ମାରିଲି ସେତେ ମାରିଲି, ସିଏ କହିଲେ ମୁଁ ଖାଲି ଦେଖୁଛି ଗୋଟେ ଚକ୍ର ଆସି ସମସ୍ତେ ମାରୁଛି, ଭୀମ ମାରିଲେ ଗୋଟେ ଚାପୁଡ଼ା ଆସି ସେଇଠି ମୃତ୍ୟୁବରଣ କଲା, ଏସବୁ ରହିଛି କଥା। ଭଗବାନ ସବୁ ଦୋଷ, କିନ୍ତୁ ଆମେ ତାଙ୍କ ସହିତ ଯୁକ୍ତ ହେଇଗଲେ, ତାଙ୍କ ସେବାରେ ଯୁକ୍ତ ହେଇଗଲେ, ସେ ଯଶଟା ସେ ଆମକୁ ପ୍ରଦାନ କରନ୍ତି, ସର୍ବୋତ୍କୃଷ୍ଟ ଯଶ ସେ ପ୍ରାପ୍ତ ହେବେ। ଇଏ କି ନୋବେଲ ପ୍ରାଇଜ୍ କି ଯଶ, ଇଏ ସବୁ ଆଜି ସକାଳେ କିଏ ପାଇଥିଲେ କାଲି ସକାଳେ ଭୁଲିଯିବେ, କିନ୍ତୁ ଭଗବାନ ଭକ୍ତ ପ୍ରଭୁପାଦ ମହାରାଜ ଦେଖନ୍ତୁ କିଏ ଭୁଲିବେ, ପ୍ରଭୁପାଦଙ୍କୁ ଭଗବାନ ଭକ୍ତ ଦେଖନ୍ତୁ, ଦଶ ହଜାର ବର୍ଷ ଧରି ଗାନ କରିବେ ସାରା ପୃଥିବୀ, ଜଗତ ଗୁରୁ ଜୟ ପ୍ରଜ୍ଞ ପ୍ରଭୁପା ଜୟ ପ୍ରଭୁପା ଜୟ ପ୍ରଭୁପା ପ୍ରଭୁପା ଜୟ ପ୍ରଭୁପା ଜୟ ଶ୍ରୀଲ ପ୍ରଭୁପା ଜଗତ ଗୁରୁ ଜୟ ଶ୍ରୀଲ ପ୍ରଭୁପା ଜୟ ପ୍ରଭୁପା ଜୟ ପ୍ରଭୁପା ପ୍ରଭୁପା ଜୟ ପ୍ରଭୁପା ଜୟ ଶ୍ରୀଲ ପ୍ରଭୁପା। ସାରା ପୃଥିବୀରେ, ସାରା ପୃଥିବୀରେ ମାନେ କହିବାକୁ ଗଲେ ନନ୍ଷ୍ଟପ୍, ଆମେ ଏଠି ସାଢ଼େ ସାତଟା ବାଜିଲା, ସାତଟା ସାଢ଼େ ସାତଟା ପଇଁଚାଳିଶରେ ପ୍ରଭୁପାଦଙ୍କ ଜୟ ପ୍ରଭୁପାଦ ଗୁରୁ ପୂଜା ହେଲା, ତାପରେ ଅଧଘଣ୍ଟାଏ ପରେ ପାକିସ୍ତାନରେ ଗୁରୁ ପୂଜା ହେଉଛି, ତାର ଅଧଘଣ୍ଟାଏ ପରେ ଆରବ କଣ୍ଟ୍ରିରେ ହେଉଛି, ତାର ଅଧଘଣ୍ଟାଏ ପରେ, ଏହିଭଳି ଭାବରେ 24 hours ପ୍ରଭୁପାଦଙ୍କ କୀର୍ତ୍ତନ ଚାଲିଛି। ଜୟ ପ୍ରଭୁପା ଜୟ ପ୍ରଭୁପା ପ୍ରଭୁପା ଜୟ ପ୍ରଭୁପା ଜୟ ଶ୍ରୀ ପ୍ରଭୁପା ଜୟ ପ୍ରଭୁପା ପ୍ରଭୁପା ଜୟ ପ୍ରଭୁପା ଜୟ ପଢ଼ୁଥିଲୁ ଇତିହାସରେ ଭକ୍ତି ଆଦି ମହିମାକୁ କରେ ସବୟା ଜୟ ପ୍ରଭୁପା ଜୟ ଆମେ ପଢ଼ୁଥିଲୁ ଇତିହାସରେ ଯେ ବ୍ରିଟିଶ ମାନେ ଯେଉଁ ସମଗ୍ର ପୃଥିବୀକୁ ଜୟ କରି ରଖିଥିଲେ, ବ୍ରିଟିଶ ଶାସନ ବ୍ରିଟିଶ ସାମ୍ରାଜ୍ୟରେ କେବେ ହେଲେ ସନ୍ଧ୍ୟା ହୁଏ ନାହିଁ, ରାତ୍ରି ହୁଏ ନାହିଁ, ସବୁବେଳେ ଦିନ, ଏଠି ଦିନ ପରେ ସେଠି ଦିନ, ସେଠି ଦିନ ପରେ ସେଠି ଦିନ, ଆଉ ଚାଲିଥିବ ସାରା ପୃଥିବୀ ତାଙ୍କର। ଆଉ ସେଇଭଳି ଭାବରେ କୃଷ୍ଣ ଯେଉଁ ଚେତନା ସଂଘ ରହିଛି, ଏଠି କେବେ ରାତ୍ରି ନାହିଁ, ଏଠି ସବୁବେଳେ ଦିନ, ସବୁବେଳେ ଦିନ, ସବୁବେଳେ ପ୍ରଭୁପାଦଙ୍କର ଗୁରୁ ପୂଜା, ସବୁବେଳେ ଚାଲିଥିବ ପ୍ରଭୁପାଦଙ୍କର ଯଶ ଦେଖନ୍ତୁ, ଭଗବାନଙ୍କର ଯଶ ଭଳି ତାଙ୍କର ଯଶ। ତେଣୁ ଏଇଭଳି ଭାବରେ ସର୍ବୋତ୍କୃଷ୍ଟ ଯଶ ଧାତୁଂ ଯବସ ତ୍ରିବିଧ ତାପ ପଶମାୟ ଛତ୍ର, ଭଗବାନ ପାଦପଦ୍ମରେ ଗୋଟେ ରହିଛି ଛତା, ତ୍ରିତାପରୁ ସେ ଆମେ ମୁକ୍ତ କରିବ। ଏ ଛତାକୁ ଯଦି ଧ୍ୟାନ କରିବା, ତ୍ରିତାପରୁ ଆମେ ମୁକ୍ତ ହେଇଯିବା। ସର୍ବତୋରକ୍ଷଣାର୍ଥଂ ଚକ୍ରାଧିକମପି ଧତ୍ତେ, ଚକ୍ର ଯେଉଁ ରହିଛି ସୁଦର୍ଶନ ଚକ୍ର, ସେଇଟାକୁ ଯଦି ଧ୍ୟାନ କରିବା, ସମସ୍ତ ପ୍ରକାର ତାପରୁ ଆମେ ମୁକ୍ତ ହେବା, ସମସ୍ତ ପ୍ରକାର କଷ୍ଟରୁ, ସମସ୍ତ ପ୍ରକାର ଦୁଃଖରୁ ମୁକ୍ତ ହେଇଯିବା ଚକ୍ର। ତେଣୁ ଏହିଭଳି ଭାବରେ ତତ୍ପଦକେହି ପାଦରେ ସବୁ ଚିହ୍ନ ରହିଛି, 19 ଚିହ୍ନ ରହିଛି, ସବୁଆଡ଼େ ସେ ପାଦ ଚିହ୍ନ ରହିଛି। ପୃଥିବୀ ଦେବୀ ସେଟାକୁ ଲିଭେଇ ଦେଉନଥିଲେ, ରଖିଥିଲେ, ସୁରକ୍ଷିତ କରି ରଖିଥିଲେ। ତେଣୁ ବିସ୍ମର୍ତ୍ତମ ନୈବ ଶକ୍ନୁମ, କେମିତି ଆମେ ଚେଷ୍ଟା କଲେ ମଧ୍ୟ ଆମେ ବିସ୍ମରଣ କରିପାରୁନାହୁଁ, ନୈବ ଶକ୍ନୁମ, ଆମେ ଯେତେ ଚେଷ୍ଟା କରୁଛୁ ସ୍ମରଣ ହେଉନାହିଁ ଆମର, ସେମାନେ ଯେତେ ଚେଷ୍ଟା କରୁଛନ୍ତି ବିସ୍ମରଣ ହେଉନାହିଁ। ଏ ବଦ୍ଧଜୀବ ଆଉ ମୃତଜୀବ ଭିତରେ ତଫାତ୍ ହେଉଛି ଏଇଟା, ବଦ୍ଧଜୀବ ତ ଭଗବାନ ଜାଣିନାହିଁ, କିନ୍ତୁ ଯେତେବେଳେ କିଛି କୌଣସି କାରଣରୁ କିଛି ବ୍ୟବସ୍ଥା ହେଇଗଲା ଭଗବାନ କୃପାରୁ, କିଛି ଆସି ଭଗବାନଙ୍କ ସେବା କଲେ, କିଛି ଭକ୍ତି କଲେ, ସବୁ କଲେ, ଭଗବାନଙ୍କ ନାମ ଜପ କଲେ, ସବୁ କଲେ, କିନ୍ତୁ ଭଗବାନ ଭୁଲି ଯାଉଛନ୍ତି, ଭଗବାନ ମନେ ପଡ଼ୁନାହିଁ। ଯେତେବେଳେ ସିଦ୍ଧି ହେବ ସେତେବେଳେ ସବୁ ଭଗବାନଙ୍କୁ ସେ ସ୍ମରଣ କରିବେ, ଭୁଲିବେ, ଭୁଲିଯିବେ ନାହିଁ। ଏ ଭାଗବତର ସାର ହେଉଛି ଏଇଟା, ସମସ୍ତ ବୈଦିକ ଶାସ୍ତ୍ରର ସାର ହେଉଛି ଏଇ ଗୋଟିଏ ନିୟମ। ବୈଦିକ ଶାସ୍ତ୍ରରେ ଅନେକ ଲକ୍ଷ ଲକ୍ଷ ଶ୍ଳୋକ ଅଛନ୍ତି, ଏବଂ ନୂଆ ନୂଆ ମଧ୍ୟ ବହୁତ ପ୍ରକାର ସ୍ମୃତି ଶାସ୍ତ୍ର ହେଇପାରିବ, ସେଇ ସ୍ମୃତି ଶାସ୍ତ୍ର ଅନୁସରଣରେ ବହୁତ ପ୍ରକାର ସ୍ମୃତି ଶାସ୍ତ୍ର ହେବ, ଭବିଷ୍ୟତରେ ମଧ୍ୟ ବହୁତ ପ୍ରକାର ସ୍ମୃତି ଶାସ୍ତ୍ର ହେବ, କିନ୍ତୁ ସମସ୍ତ ଲକ୍ଷ ଲକ୍ଷ ଶ୍ଳୋକର ଗୋଟିଏ ହେଉଛି ମୂଳ, ଗୋଟିଏ ହେଉଛି ମୂଳ, କ'ଣ ସେଇଟା କିଏ କହିପାରିବେ? ସ୍ମର୍ତ୍ତବ୍ୟ ସତତଂ ବିଷ୍ଣୁ, ସବୁବେଳେ ଭଗବାନଙ୍କୁ ସ୍ମରଣ କରିବା କଥା, ସ୍ମର୍ତ୍ତବ୍ୟ ସତତଂ ବିଷ୍ଣୁ, ଆଉ ବିସ୍ମର୍ତ୍ତବ୍ୟ ନ ଯାଉତ ଉଚିତ, କେବେ ହେଲେ ତାଙ୍କୁ ବିସ୍ମରଣ କରିବା ନାହିଁ। ସର୍ବେ ବିଧି ନିଷେଧାସୁର ଏତୋର ଏବ କିଙ୍କର, ଇଏ ଯେତେ ବିଧି ରହିଛି, ଯେତେ ନିଷେଧ ରହିଛି, ଯେତେ ଯାହା ମନ୍ତ୍ର ରହିଛି, ଯେତେ ଶ୍ଳୋକ ରହିଛି, ଯାହା ସବୁ ରହିଛି, ଇଏ ଆର ହେଉଛି କିଙ୍କର, ଆର ହେଉଛି ସେ ଭୃତ୍ୟ, ଇଏ ହେଉଛି ମୂଳ, ମାଷ୍ଟର ହେଉଛି ଇଏ ମାଷ୍ଟର। ସ୍ମର୍ତ୍ତବ୍ୟ ସତତଂ ବିଷ୍ଣୁ, ସବୁବେଳେ ବିଷ୍ଣୁକୁ ସ୍ମରଣ କରିବ। ବିସ୍ମର୍ତ୍ତବ୍ୟ ନ ଯାଉତ ଉଚିତ, କେବେ ହେଲେ ତାଙ୍କୁ ବିସ୍ମରଣ କରିବ ନାହିଁ। ସର୍ବେ ବିଧି ନିଷେଧାସୁର ଏତୋର ଏବ କିଙ୍କର, ଯେତେ ବିଧି ରହିଛି, ଯେତେ ନିଷେଧ ରହିଛି, ଇଏ ହେଉଛି ଧର୍ମ। ଏଇଟା କରିବ, ଏଇଟା କରିବ ନାହିଁ, ଏଇଟା କରିବ, ଏଇଟା କରିବ ନାହିଁ, ଏଇଟା କରିବ, ଏଇଟା କରିବ, ଏଇଭଳି ଲକ୍ଷ ଲକ୍ଷ କଥା ରହିଛି। କିନ୍ତୁ ଆମେ ଯଦି କହିବା ଆମେ ଏତେ କଥା କେମିତି ମନେ ରଖିବ ନା, ଏଇ ଗୋଟିଏ ଶୋକ ମନେ ରଖ, କ'ଣ ସବୁବେଳେ ବିଷ୍ଣୁକୁ ସ୍ମରଣ କର, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ସବୁବେଳେ ସ୍ମରଣ କର, ତାଙ୍କୁ କେବେ ଭୁଲ ନା। ଇଏ ସବୁ ଯେତେ ବିଧି ନିଷେଧ ରହିଛି କିଛି ଚିନ୍ତା ନାହିଁ, ଏ ଗୋଟିଏ ହେଉଛି ମୂଳ, ଏଗୁଡ଼ିକୁ ଧରିଲେ ସବୁକିଛି ତମେ ଜାଣିଯିବ, ସବୁକିଛି ମୂଳଟା ଧରିଲେ ତ ସବୁ ଡାଳ ଉପରୁ ଯେତେ ପଳେଇ ପାରି ଯାଇପାରିବ, କିଛି ଅସୁବିଧା ନାହିଁ। ମୂଳଟା ହେଉଛି ଏଇଟା, ସାହାର ହେଉଛି ଏଇଟା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌରଭକ୍ତ।